श्री श्री वृंदावन श्री श्री राधा कृष्ण चंद्र श्री श्री रत्न सिंह श्री श्री सीताराम लक्ष्मण हनुमान जी श्री रूप कृपा गुरुवाणी में अपना निवेदन करी ये श्री गुरुदेव श्री श्रीमद भक्त श्रीराम स्वामी गुरु महाराज पाद गुरुवाणी में अपना निवेदन करी ये स्कन आचार्य श्री श्रीमद श्री भक्ति प्रधान संत श्री गोपाल महाराज पाद गुरुवाणी में अपना निवेदन करी समस्त साधु वैष्णव तथा उपस्थ वैष्णव मातृवृंद में निवेदन करी आज आम श्रीमद्भागवत दशम स्कंद अठर अध्याय श्लोक आठ कथा कह तेणु गत काली आम कही सात नंबर सतट श्लोक कही अठर अध्याय अध्याय शीर्षक हूँ प्रणम्बासुर प्रणम्बासुर बद्ध प्रणम्बासुर भगवान उद्धार करते बद्ध कर उद्धार करते ତେଣୁ ଗତକାଲି ଆମେ ଶୁଣୁଥିଲେ କେମିତି ସାତଟି ଶ୍ଳୋକରେ ବୃନ୍ଦାବନର ପରିବେଶ ବିଷୟରେ ବର୍ଣ୍ଣନା କରାଯାଇଥିଲା କିଭଳି ଭାବରେ ପରିବେଶ ରହିଛି ବୃନ୍ଦାବନରେ ତେଣୁ ଆଜି ଆମେ ଏଇ ବୃନ୍ଦାବନ ପରିବେଶ ଯେଉଁ କାଲି ବର୍ଣ୍ଣନା କଲେ ଭଗବାନଙ୍କର ଲୀଳା ଶ୍ରବଣ କରିବା ଭଗବାନ ଆସିବେ ତେଣୁ ଏଠି କୁହାଯାଉଛି क्रीडिष्यमाणास्तत्कृष्णो भगवान् बलसंयुतः वेणुं वीराणयन् गोपैर्गाधन् गोधनैः संभृतो विशत् क्रीडिष्यमाणास्तत्कृष्णो गत कलि जो आम से वर्णन करथिले वृंदावन परिवेश ସେହି ପରିବେଶରେ ସେହି ବୃନ୍ଦାବନରେ କ୍ରୀଡ଼ିଷ୍ୟମାଣ ତତ୍ କୃଷ୍ଣ କୃଷ୍ଣ ବର୍ତ୍ତମାନ ଆସିଲେ ଖେଳ କରିବେ କ୍ରୀଡ଼ିଷ୍ୟମାଣ କୃଷ୍ଣ ଭଗବାନ ବଳ ସଂଯୁତ କୃଷ୍ଣ ଯେ ସାଧାରଣ ବାଳକ ନୁହଁ ଭଗବାନ ଭଗବାନ ସେ ପୁଣି ବଳ ସଂଯୁତ ଭଗବାନ କହିଲେ ତାଙ୍କର ଅନନ୍ତ ବଳ ରହିଛି ଐଶ୍ୱର୍ଯ୍ୟ ସେ ସମଗ୍ର ସେ ବୈର୍ଯ୍ୟ ସେ ଯଶସ ଶ୍ରିୟ ଏ ଇଏ ହରି କୃଷ୍ଣ ବୈର୍ଯ୍ୟ ସେ ଯଶସ ଶ୍ରିୟ ଜ୍ଞାନ ବୈରା କେମିତି କହିବ ସ୍ୱନାମ ବିଗମ୍ଭଙ୍ଗନ ତେଣୁ ତାଙ୍କର ସବୁକିଛି ଛଅଟି ଐଶ୍ୱର୍ଯ୍ୟ ରହିଛି ଆଉ ସବୁକିଛି ଶକ୍ତି ରହିଛି ତାଙ୍କର ବୀର୍ଯ୍ୟ ସବୁକିଛି ବଳ ରହିଛି କିନ୍ତୁ ତଥାପି ସିଏ ବଳ ହିଁ ବଳରାମ ତାଙ୍କ ସହିତ ରହିଛି ବଳ ସଂଯୁତ ବଳରାମ ନଥିଲେ ସେ ବଳହୀନ ବଳହୀନ ଅର୍ଥ ନୁହଁ ବଳ ନାହିଁ ବଳହୀନ ଅର୍ଥ ହେଉଛି ବଳଙ୍କର ବଳ ନାହାନ୍ତି ସେଠି ବଳରାମ ସେଠି ନାହାନ୍ତି ତେଣୁ ସବୁ ଲୀଳା ପ୍ରାୟ କୃଷ୍ଣଙ୍କର ବଳରାମ ସହିତ ଯୁକ୍ତ ହୋଇକି ସବୁ ଲୀଳା କରନ୍ତି ବଳରାମ ବଳ ସଂଯୁତ ଯେଉଁ ଗୋଟିଏ ଗୋଟିଏ ଦିନରେ ବଳରାମ ନଥିଲେ ସେ ଗୋଟେ ଗୋଟେ ଦିନରେ ସ୍ପେଶାଲ ଲୀଳା ଭଗବାନଙ୍କୁ ହେଇଥିଲା ଯେମିତି କାଳିଆ ଦମନ ଲୀଳାଟି ବଳରାମ ନଥିଲେ ବଳରାମ ଥିଲେ ସେ ଲୀଳାଟି ଅସୁବିଧା ହେଇଥାନ୍ତା ସେଇଭଳି ଭାବରେ ଅଭାସକୁ ଯେଉଁ ବଧ କରିଥିଲେ ସେତେବେଳେ ବଳରାମ ନଥିଲେ ବଳହୀନ ହେଇଯାଇଥିଲେ ସେ ବଳହୀନ ହେଇକରି ମଧ୍ୟ ଏସବୁ କାର୍ଯ୍ୟ କରୁଥିଲେ ଆଉ ବଳ ଯୁକ୍ତ ହେଲେ କ'ଣ ନ କରା ନ କରିବେ ସିଏ ହରେ କୃଷ୍ଣ ତେଣୁ ବଳରାମଙ୍କ ସହିତ ରହିଲେ କେତେ ତାଙ୍କର ବଳ ରହିଛି କିନ୍ତୁ ବଳରାମଙ୍କ ବିନା ମଧ୍ୟ ଯେଉଁ ବଳ ସେ ବଳକୁ ଆମେ କଳ୍ପନା କରିପାରିବା ନାହିଁ ଆଉ ବଳ ସଂଯୁତ କହିଲେ ଆଉ କ'ଣ କହିବା ବଳ ସଂଯୁତ କହିଲେ ବଳରାମଙ୍କ ସହିତ ଭଗବାନ ବଳ ସଂଯୁତ ବେଣୁ ବେଣୁ ବିଣା ବିରଣୟନ ଗୋପୀ ଗୋପୀମାନେ ବର୍ତ୍ତମାନ ଆସି ପହଞ୍ଚି ଗଲେ ବେଣୁ ନାଦ କରିକିରି ବେଣୁ କଣନ୍ତ ମଳବିନ୍ଦ ଦଳାୟତାଖ୍ୟନ୍ ଭଗବାନ କୃଷ୍ଣ ତାଙ୍କର ରହିଛି ସ୍ପେଶାଲ ରହିଛି ବେଣୁ, ତାଙ୍କର ଇଏ ତାଙ୍କର କୌଣସି ଆୟୁଧ ନାହିଁ। ସମସ୍ତଙ୍କର କ'ଣ କ'ଣ ସବୁ ଆୟୁଧ ରହିଛି ଧରିଛନ୍ତି, ତାଙ୍କ ଚକ୍ର ଗଦା ପଦ୍ମ ଇତ୍ୟାଦି କରିକିରି ସବୁ ଧରିଛନ୍ତି, କିନ୍ତୁ ଭଗବାନଙ୍କର କୌଣସି ଆୟୁଧ ନାହିଁ। ସେ ତାଙ୍କର ବେଣୁ ମାଧ୍ୟମରେ ସବୁ କିଛି କରିପାରିବେ। ବେଣୁ ବିରଣୟନ ଗୋପୀ, ସବୁ ଗୋପୀମାନଙ୍କ ସହିତ ବଳରାମ ବଳ ସଂଯୁକ୍ତ ଏବଂ ଗୋପୀ ସଂଯୁକ୍ତ ଗୋପୀମାନେ ମଧ୍ୟ ଆସିଛନ୍ତି। ଗୋଧନେଇ ସମୃତ ଅଭିଶତ, ଏବଂ ଭଗବାନ ବଳରାମଙ୍କ ସହିତ ଗୋପୀମାନ ଗୋପମାନଙ୍କ ସହିତ ଏବଂ ଗୋଧନ ସହିତ ଗୋପୀମାନଙ୍କ ସହିତ ସମୃତ ଅଭିଶତ ଭଗବାନ ସେଇ ବୃନ୍ଦାବନକୁ କାଲି ଆମେ ବର୍ଣ୍ଣନା କରିଥିଲେ, ସେଇ ବୃନ୍ଦାବନରେ ପ୍ରବେଶ ଭଗବାନ ପ୍ରବେଶ କରୁଛନ୍ତି, ଏଇ ଲୀଳାଟି ବର୍ଣ୍ଣନା କରାଯାଉଛି। ଆବିଷ ପ୍ରବେଶ କଲେ ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ ସୁବୋଧିନୀ ଟୀକାରେ ଆମର ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଯେ ଭଗବାନ ଛଅଟି ତାଙ୍କର ରହିଛି ଗୁଣ, ଛଅଟି ସୂର୍ଯ୍ୟପୂର୍ଣ୍ଣ ସେ ଭଗବାନ ଏବଂ ବଳରାମ ବଳ ସଂଯୁତ, ବଳ ସଂଯୁତ କହିଲେ ବଳରାମ, ଛଅ ପ୍ଲସ୍ ଏକ, ଛଅରେ ଏକ ମିଶିଲେ ସାତ ହେବ ବୋଧେ। ସାତଟି ଶ୍ଳୋକରେ ଭଗବାନ କାହିଁ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବେ ସାତଟି ଶ୍ଳୋକରେ ଭଗବାନ କିଭଳି କ୍ରୀଡ଼ା କରୁଛନ୍ତି। ସୁବୋଧିନୀ ଟୀକାରେ ବଲ୍ଲଭାଚାର୍ଯ୍ୟ ଏଭଳି ଭାବରେ ଭାଷ୍ୟ କରିଛନ୍ତି, ଭଗବାନଙ୍କର ଛଅଟି ଗୁଣ ରହିଛି, ବଳରାମ ସହିତ ତା ସହିତ ମିଶିଲେ ଏ ସାତଟି ହେଲା ତାଙ୍କର ଗୁଣ। ତେଣୁ ଏ ସାତଟି ଶ୍ଳୋକରେ ସବୁ ବର୍ଣ୍ଣନା କରାଯାଏ କିଭଳି ଭାବରେ ଭଗବାନଙ୍କ କ୍ରୀଡ଼ା ଚାଲିବ, ସାତଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି କୃଷ୍ଣ କହିଲେ ଜଗତ ଚିତ୍ତାକର୍ଷକ ଲୀଳା, ଭଗବାନଙ୍କ ଯେଉଁ ଲୀଳା ସମସ୍ତଙ୍କୁ ଚିତ୍ତକୁ ଆକର୍ଷଣ କରିବ। ଜଗତ କୃଷ୍ଣ, କୃଷ୍ଣ କହିଲେ ଆକର୍ଷତି, ଆକର୍ଷଣ କରନ୍ତି, ସେଥିପାଇଁ ନାମ ହେଲା କୃଷ୍ଣ। ଏ ଜଗତର ଚିତ୍ତକୁ ଆକର୍ଷଣ କରନ୍ତି ସିଏ, ଭଗବାନଙ୍କର ଏଭଳି ଲୀଳା ସବୁ ରହିଛି, ସେ ଲୀଳାକୁ ଆମେ ଶୁଣୁଛେ। ତେଣୁ ତାପରେ ଶ୍ଳୋକରେ କୁହାଯାଉଛି ପ୍ରବାଳ ବଳସ୍ତବକ ଶ୍ରଦ୍ଧା ପ୍ରବାଳ ବଳସ୍ତବକ ଶ୍ରଦ୍ଧାତୁ କୃତଭୂଷଣ ରାମକୃଷ୍ଣାଦୟ ଗୋପାନ ମୃତୁ ଜୁଜୁଧୁ ଜଗୁ। ବର୍ତ୍ତମାନ ଆସିଗଲେ, ପ୍ରବେଶ କରିଗଲେ ସେଇ ଯେଉଁ ଷ୍ଟେଜ୍ ରହିଛି ବୃନ୍ଦାବନର ଷ୍ଟେଜ୍, ସେଇ ଷ୍ଟେଜ୍ରେ ବର୍ତ୍ତମାନ ନୃତ୍ୟ ଚାଲିବ, କ୍ରୀଡ଼ା ଚାଲିବ ଭଗବାନଙ୍କର। କୁହାଯାଉଛି କିଭଳି ଭାବରେ ସବୁ ପ୍ରବେଶ କରୁଛନ୍ତି, ବଳରାମଙ୍କ ସହିତ ଭଗବାନ କୃଷ୍ଣ ଗୋପମାନଙ୍କ ସହିତ ଗାଭୀମାନଙ୍କ ସହିତ ପ୍ରବେଶ କରୁଛନ୍ତି। ଆମ ମନକୁ ସେଇଠିକି ନେଇଯିବା, ଏଭଳି ଭାବରେ ପ୍ରବେଶ କରୁଛନ୍ତି ବେଣୁ ବିରଣୟନ, ବେଣୁକୁ ନାଦ କରିକିରି ବେଣୁ ବାଦନ କରିକରିକିରି ଆସୁଛନ୍ତି ସବୁ। ଆଗରେ ରହିଛନ୍ତି କୃଷ୍ଣ ସଖାମାନେ, ଆଗେ ଗୋୟା, ଆଗେ ଗୟା, ପଛେ ଗୁଆଲ, ଛୋଟ ସମୟର ମଦନ ଗୋପାଳ, ଆଗେ ଗାଈମାନ ସବୁ ରହିଛନ୍ତି, ପଛରେ ସବୁ ଭଗବାନଙ୍କ ସହିତ ଅନ୍ୟମାନେ ସବୁ ରହିଛନ୍ତି। ଏଇଭଳି ଭାବରେ ସବୁ ଯାଉଛନ୍ତି, ପ୍ରବେଶ କରୁଛନ୍ତି ବୃନ୍ଦାବନରେ। କିଭଳି ଭାବରେ ଆସୁଛନ୍ତି ପ୍ରବାଳ ବରହସ୍ତବକ ଶ୍ରଦ୍ଧାତୁ କୃତ ଭୂଷଣ, ଏଇଭଳି ଭୂଷଣ ସବୁ ରହିଛି ତାଙ୍କର। ପ୍ରବାଳ କହିଲେ ଛୋଟ ଛୋଟ ପତ୍ର, ବର୍ତ୍ତମାନ ପ୍ରବାଳରେ ଏଠି ସଜା ଯାଉଛି। ପ୍ରବାଳ ବାଢ କହିଲେ ମୟୂରପୁଚ୍ଛ, ମୟୂରପୁଚ୍ଛ ରହିଛି ଭଗବାନଙ୍କ ବିଶେଷ ଭାବେ ମୟୂରପୁଚ୍ଛ କୃଷ୍ଣ ଲଗାନ୍ତି, କିନ୍ତୁ ଅନ୍ୟମାନେ ମଧ୍ୟ ମଝିରେ ମଝିରେ ଲଗାନ୍ତି, କିନ୍ତୁ ବିଶେଷ ଭାବରେ କୃଷ୍ଣଙ୍କର ଭଗବାନଙ୍କର ଆଉ କୌଣସି ଅବତାରରେ ମୟୂରପୁଚ୍ଛ ଲଗାଯାଏ ନାହିଁ। ଏମିତିକି ଭଗବାନ ଚୈତନ୍ୟ ମହାପ୍ରଭୁ ଯଦିଓ ଭଗବାନ କୃଷ୍ଣ, କିନ୍ତୁ ତଥାପି ସେଠି ତାଙ୍କୁ ମଧ୍ୟ ଏଇ ମୟୂରପୁଚ୍ଛ ପ୍ରଦାନ କରାଯାଏ ନାହିଁ। କାହିଁକି ନା ଯଦିଓ ସେ ଭଗବାନ, କିନ୍ତୁ ସେ ଭକ୍ତଭାବରେ ଅଛନ୍ତି, ତେଣୁ ତାଙ୍କର ଭାବରେ ବାଧା ଆସିବ ଯଦି ତାଙ୍କର ମସ୍ତକରେ ମୟୂରପୁଚ୍ଛ ଦିଆଯାଏ। ଏଇ କଥାଟି ଆମ ଶ୍ରୀମଦ୍ ଗୌରବ ସ୍ୱାମୀ ମହାରାଜ କହନ୍ତି। ତେଣୁ ଭଗବାନ ବରହ ମୟୂରପୁଚ୍ଛ ଧାରଣ କରିଛନ୍ତି। ତାପରେ ସ୍ତବକ, ସ୍ତବକ କହିଲେ ଛୋଟ ଫୁଲ ଗୁଚ୍ଛ ସବୁ ରହିଛି, ଫୁଲ ଗୁଚ୍ଛ ସବୁ ମଧ୍ୟ ତାଙ୍କର ମସ୍ତକରେ ବିଭିନ୍ନ ସ୍ଥାନରେ ସବୁ ଲଗାହେଇଛି ସ୍ତବକ। ସ୍ତବକ ରହିକରି ତାପରେ ମାଳା, ପ୍ରଭୁ ଆମକୁ କୃପା କରି ମାଳା ଦେଲେ, ଭଗବାନ କୃପା ପ୍ରଦାନ କଲେ ଏ ମାଳା, ଭଗବାନ କୃପା ଆସିଗଲା ତାଙ୍କ ଭକ୍ତ ମାଧ୍ୟମରେ ଭଗବାନ କୃପା ପ୍ରେରଣା ପ୍ରଦାନ କଲେ ଭଗବାନ। ଆଉ ସେଇ ଭଗବାନ ଏ ମାଳାକୁ ଧାରଣ କରନ୍ତି, ଭଗବାନ ମାଳା ଧାରଣ କରନ୍ତି, ସେଇ ମାଳାକୁ ଯଦି ଆମେ ଧାରଣ କରିବା ଆମେ ମାୟାକୁ ପାର ହେଇଯିବା। ଏକଥା ଏକାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ କହିଛନ୍ତି ଆମର ଉଦ୍ଧବ, ଭଗବାନଙ୍କ ଅତି ପ୍ରିୟ ଭକ୍ତ ସେ କହୁଛନ୍ତି କ'ଣ, ତ୍ୱୟା ଉପଭୁକ୍ତ ସ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା ତ ମାୟାମ ଜୟମହି। ଭଗବାନ ଯେଉଁ ଉପଭୋଗ କରନ୍ତି, ତ୍ୱୟା ଉପଭୁକ୍ତ ସ୍ରଗ, ଇଏକୁ ସ୍ରଗ, ମାଳାକୁ ସ୍ରଗ ବୋଲି କୁହାଯାଏ, ଏବଂ ବିଭିନ୍ନ ପ୍ରକାର ଚନ୍ଦନ ସେ ଲଗାନ୍ତି, ସ୍ରଗନ୍ଧ ବାସ ବସ୍ତ୍ର ପରିଧାନ କରନ୍ତି, ଅଳଙ୍କାର ପରିଧାନ କରନ୍ତି, ଏସବୁକୁ ଭଗବାନ ଉପଭୋଗ କଲା ପରେ ଯେତେବେଳେ କାହାଠୁ ଦିଆଯାଏ ବା ନୂଆ ନୂତନ ସବୁ ପ୍ରେରଣ କରାଯାଏ ସେଥିରେ କ'ଣ ହୁଏ ନା, ସେଇଟାକୁ ଯେତେବେଳେ ଆମେ ପରିଧାନ କରୁ ସେତେବେଳେ ଆମେ ମାୟାକୁ ଜୟ କରିଯିବା। ଏଇଭଳି ଭାବରେ ପରେ ଉଦ୍ଧବ ଭାଗବତ ଏକାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଭଗବାନ ପ୍ରାର୍ଥନା କରୁଛନ୍ତି ଏଇ ଯେଉଁ କୃପା, ଏ ଭଗବାନ ମାଳା ଧାରଣ କରିଛନ୍ତି ତବକ। ତାପରେ ଧାତୁ, ବିଭିନ୍ନ ରଙ୍ଗର ସବୁ ରହିଛି, ମାଟି ସବୁ ରହିଛି, ମାଟିରେ ସବୁ ତାଙ୍କର ଶରୀରରେ ସବୁ ଆଭୁଙ୍ଗୀ କରିଦିଆଯାଇଛି, ଚିତ୍ର କରାଯାଇଛି ଧାତୁ କୃତଭୂଷଣା। ଏଇଭଳି ଭାବେ ଭୂଷୁ ଦେଇକରି ଭଗବାନ ପ୍ରବେଶ କରୁଛନ୍ତି, ଆମେ ମନକୁ ଏଇଥିରେ ଲଗାଇଦେବା ଭଗବାନ ରୂପ ଏଇଭଳି ଭାବେ ରହିଛି କୃତଭୂଷଣା। ରାମକୃଷ୍ଣାଦୟ, ଭଗବାନଙ୍କର ନାମ ନିଆଗଲା, ରାମଙ୍କର ନାମ ଆଗ ନିଆଗଲା, ସେଥିରେ ତା ପୂର୍ବ ଶ୍ଳୋକରେ କୁହାଗଲା କୃଷ୍ଣ ବଳ ରାମ ସଂଯୁକ୍ତ, ବଳ ସଂଯୁକ୍ତ ଭଗବାନ କୃଷ୍ଣ ବଳ ସଂଯୁକ୍ତ, କିନ୍ତୁ ଏଠି କହିଦେଲେ ଆଗ ରାମକୃଷ୍ଣାଦୟ, ରାମକୃଷ୍ଣ ଏବଂ ଆଦି କହିଲେ ତାଙ୍କର ସାଙ୍ଗ ବାଳକମାନେ ରାମକୃଷ୍ଣାଦୟ ଗୋପାହା, ସମସ୍ତେ ଗୋପ ବେଶରେ ରହିଛନ୍ତି ଗୋପ ସବୁ, ଏବଂ ଭଗବାନ ଯଦି ସେ କିନ୍ତୁ ତାଙ୍କର ଗୋପ ଭାବ ରହିଛି, ଗୋପ ଭାବ ସିଏ ନନ ଋତୁ ଯୁଧୁ ଯଗୁ, କେତେବେଳେ ଏ ନୃତ୍ୟ କରୁଥିଲେ, କେତେବେଳେ ନୃତ୍ୟ କରୁ ନଟବର ନୃତ୍ୟ କରୁଛନ୍ତି, କେତେବେଳେ ଯୁଦ୍ଧ କରୁଛନ୍ତି, ତାଙ୍କ ଭିତରେ ଯୁଦ୍ଧ ଫାଇଟିଂ ହେଉଛି, ଏବଂ କେତେବେଳେ ଯଗୁ ଗାନ କରୁଛନ୍ତି। ଭଗବାନ ଯେତେବେଳେ ଗାନ କରିବେ କ'ଣ କହିବା, ସେ ଗାନ କଥା ଭଗବାନ ସବୁ ଅଖିଳ କଳା ଗୁରୁ, ସେ ଅଖିଳ କଳାଦି ଗୁରୁ କିଭଳି ଭାବରେ ଗାନ କରିବେ, ତେଣୁ ଏହିଭଳି ଭାବରେ ମଶାମାନେ ଆମେ ଏଠି ଗାନ କରୁଛନ୍ତି, ଆମ କଥାରେ ମଶାମାନେ ଆମ ଚାରିପଟେ ଗାନ କରିକି ବୁଲୁଛନ୍ତି, ମଶାଙ୍କୁ ମଧ୍ୟ ଭଗବାନ ଦେଇଛନ୍ତି ଗୀତ ବୋଲିବାର ଶକ୍ତି ରହିଛି, ଗୁଣୁଗୁଣ ଗୁଣୁଗୁଣ ହେଉଛନ୍ତି। ଆମର ଶ୍ରୀମଦ ଗୌରବ ଭକ୍ତିଶ୍ୱର କ'ଣ ରାଧାକାନ୍ତ ସାଏ ମହାରାଜ କହନ୍ତି, ଏଭଳି ପ୍ଲେନ୍ ଗୋଟେ ଇଏ ମଶା ହେଉଛି ଗୋଟେ ଏଭଳି ପ୍ଲେନ୍ ଯେଉଁଥିରେ ତା ଭିତରେ ପାଇଲଟ୍ ରହିଛି, ପାଇଲଟ୍ ପ୍ଲେନ୍କୁ ଏଭଳି ଚଳାଉଛି, ପ୍ଲେନ୍ ଚାଲିଲେ ଗୁଣୁଗୁଣ ଶବ୍ଦ ହେବ, ସିଏ ମଧ୍ୟ ସେ ଗୁଣୁଗୁଣ ହେଉଛି, ଶବ୍ଦ କରୁଛି, ଗୀତ ଗାନ କରୁଛି, ଏବଂ ଏଭଳି ପ୍ଲେନ୍ ଯେଉଁଠିକି ପ୍ରାଇମ୍ ମିନିଷ୍ଟର ଗାଲରେ ମଧ୍ୟ ଆସି ଲ୍ୟାଣ୍ଡ କରିବ, ସେ କହିବ ନାହିଁ ଆରେ ଇଏ ପ୍ରାଇମ୍ ମିନିଷ୍ଟର ରହିଛନ୍ତି, ଆଙ୍କୁ କ'ଣ କାମୁଡ଼ିବା, ଆଙ୍କର ଗାଲରେ କ'ଣ ଯାଇକି ଲ୍ୟାଣ୍ଡିଂ କରିବା, କିଛି ନାହିଁ, ସମସ୍ତଙ୍କୁ ସବୁଠି ସେ ଲ୍ୟାଣ୍ଡିଂ କରିପାରିବ। ଏଭଳି ତା'ର ଶକ୍ତି ରହିଛି। ଅଭାବ ପାଶ୍ଚାତ୍ୟ ଜଗତରେ ମଶା ନାହିଁ, ଭାରତବର୍ଷରେ ମଶାର ପ୍ରାଦୁର୍ଭାବ ବେଶୀ ରହିଛି, ବା ଆମର ଏପଟ ସାଇଡ଼ରେ ମଶା ରହିଛନ୍ତି, ଆଉ ସେପଟେ ପାଶ୍ଚାତ୍ୟ ଜଗତରେ ସେଠି ମଶା ନାହାନ୍ତି। ତେଣୁ ଯାହା ବି ହଉ, ମଶା ମଧ୍ୟ ଗୋଟେ ଯିବ, ସେ ମୋତେ କିଛି ବୋଲୁଛି। ତେଣୁ ଏହିଭଳି ଭାବରେ ଭଗବାନ କେତେବେଳେ ନୃତ୍ୟ କରୁଛନ୍ତି, କେତେବେଳେ ଯୁଦ୍ଧ କରୁଛନ୍ତି, କେତେବେଳେ ଗାନ କରୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ। ଗୋଚାରଣ କଥା କୁହାଯାଉ ନାହିଁ, ଗୋଚାରଣ କେତେବେଳେ କୁହାଯାଉଛି, ଗାଭୀମାନେ ତାଙ୍କ ମନ ମନ ଚରଣ ଉଚ୍ଚାରଣ କରୁଛନ୍ତି, ଏବଂ ଭଗବାନ ତାଙ୍କ ବଂଶୀ ମହାଦେବରେ ସବୁ ଗାଭୀକୁ କଣ୍ଟ୍ରୋଲ କରିବେ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ହେବ ଆମେ ଆମେ ଆଗରୁ ଥରେ ବର୍ଣ୍ଣନା କରିଥିଲେ, ପୁଣି ଆଉ ଥରେ ସେକେଣ୍ଡ ଟାଇମ୍ ବର୍ଣ୍ଣନା ହେଉଛି। ଏକୋଇଶ ଅଧ୍ୟାୟରେ ବା ଅନ୍ୟାନ୍ୟ ସବୁ ରହିଛି, ଭଗବାନ ଏଇ ଗୋଚାରଣ ଲୀଳାକୁ ପରସ୍ପର ବର୍ଣ୍ଣନା କରିଛନ୍ତି, କିଭଳି ଭାବରେ ସବୁ ଗୋଚାରଣ କରୁଛନ୍ତି ଆମେ ସବୁ ବର୍ଣ୍ଣନା କରୁଥିଲେ। ପୁଣି ଦ୍ୱିତୀୟ ଥର ବର୍ଣ୍ଣନା କରିବା ପାଇଁ ସୁଯୋଗ ମିଳିଛି ବର୍ତ୍ତମାନ ଆମକୁ। ତେଣୁ ଏହିଭଳି ଭାବରେ ରାମକୃଷ୍ଣଦେବ ଗୋପ ନନୃତୁ ଯୁଯୁଧୁ ଯଗୁ ନୃତ୍ୟ କରୁଛନ୍ତି, କେତେବେଳେ କେତେବେଳେ ଯୁଦ୍ଧ କରୁଛନ୍ତି, କେତେବେଳେ ଗାନ କରୁଛନ୍ତି, ଏଇଭଳି ଭାବ ତାଙ୍କ ଚାଲିଛି ଲୀଳା। ବି କ୍ରୀଡ଼ିତମ ଭଗବାନ ବିଶେଷ କ୍ରୀଡ଼ା। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଗୋପା ଇତି ରାମସ୍ୟାପି ଗୋପାଭିମାନତ୍ୱା, ଗୋପା ବୋଲି ଯେଉଁ କୁହାଯାଉଛି, ଯଦିଓ ଭଗବାନ ଏମିତିକି ରାମ ଭଗବାନ ବଳରାମ ମଧ୍ୟ ସେ ମଧ୍ୟ ରାମସ୍ୟାପି ଗୋପ ଅଭିମାନତ୍ୱା, ତାଙ୍କର ରହିଛି ଆମେ ହେଉଛି ଗୋପ, ଭଗବାନ ବୋଲି ଚିନ୍ତା କରୁନାହାନ୍ତି ସିଏ, ଏଇଭଳି ଭାବେ ଲୀଳା କରୁଛନ୍ତି ଭଗବାନ। ଗୋପ ଅଭିମାନରେ ଆମେ ହେଉଛି ଗୋପ, ଏଇଭଳି ଭାବରେ ଲୀଳା କରୁଛନ୍ତି। ଗୋପ ଗୋପମାନଙ୍କର ବିଶେଷ କ୍ରୀଡ଼ା ସବୁ ରହିଛି, ସେସବୁ କ୍ରୀଡ଼ା କରୁଛନ୍ତି। ଏବଂ ଶୁଭଧ୍ୱନୀ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ଭଗବାନଙ୍କ ଯେଉଁ ଲୀଳା ରହିଛି ପାଞ୍ଚଟି ଶ୍ଳୋକରେ କୁହାଯିବ, କେତେବେଳେ ମାନସିକ ଲୀଳା, କେତେବେଳେ ଶାରୀରିକ ଲୀଳା, କେତେବେଳେ ବାଚିକ ଲୀଳା, ସବୁ ବର୍ଣ୍ଣନା କରାଯିବ ଭଗବାନଙ୍କର। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ତତ୍ର ଚ ରାମକୃଷ୍ଣ ଶବ୍ଦ ପ୍ରୟୋଗ ନୃତ୍ୟାଦିନା ସର୍ବେଶା ରମଣ ଚିତ୍ତାକର୍ଷଣାଦି ଅଭିପ୍ରାୟଣ। ରାମକୃଷ୍ଣ ଶବ୍ଦ କାହିଁକି ବ୍ୟବହାର କରାଗଲା, ସନାତନ ଗୋସ୍ୱାମୀ କହୁଛନ୍ତି, ନୃତ୍ୟାଦିନା ଏ ଯେଉଁ କୁହାଗଲା ନନୃତୁ ଯୁଯୁଧୁ ଏବଂ ଯଗୁ, ଏ ଯେଉଁ ସବୁ କ୍ରୀଡ଼ା କରୁଛନ୍ତି, କ୍ରୀଡ଼ା କରୁଛନ୍ତି, ଏହି ମାଧ୍ୟମରେ ସର୍ବେଶାଂ ରମଣ ସମସ୍ତଙ୍କୁ ଚିତ୍ତକୁ ଆକର୍ଷଣ କରୁଛନ୍ତି, ଏହି ଅଭିପ୍ରାୟରେ ରାମକୃଷ୍ଣ ବୋଲି କୁହାଗଲା। ରାମ କହିଲେ ଆନନ୍ଦ ପ୍ରଦାନ କରିବେ, କୃଷ୍ଣ କହିଲେ ଚିତ୍ତ ଆକର୍ଷଣ କରିବେ, ଏଭଳି ଲୀଳା ରହିଛି ଭଗବାନଙ୍କର ରାମକୃଷ୍ଣ ୟୁ। ଏଭଳି ଭାବରେ ବର୍ତ୍ତମାନ ଲୀଳା ସବୁ ଚାଲିଛି। ପର ଶ୍ଳୋକରେ କୁହାଯାଉଛି, ଏଗାର ନମ୍ବର ଶ୍ଳୋକରେ, ଗୋପଜାତି ପ୍ରତିଚ୍ଛନ୍ନା ଦେବା ଗୋପାଳ ରୂପିଣୌ ଇଡ଼ିରେ କୃଷ୍ଣ ରାମ ଉଚ୍ଚ ନଟା ଇବ ନଟଂ ରୂପ। ଗୋପଜାତି ପ୍ରତିଚ୍ଛନ୍ନା, ଭଗବାନଙ୍କ ଲୀଳାରେ ସବୁ କରୁଛନ୍ତି, ଗୋପମାନେ ତ ଅଛନ୍ତି, ତା ସହିତ ମଧ୍ୟ ଏହି ଗୋପ ବେଶରେ ପ୍ରତିଚ୍ଛନ୍ନା କହିଲେ ଛଦ୍ମ ବେଶରେ ଦେବା ଗୋପାଳ ରୂପିଣୌ, ଦେବତାମାନେ ଗୋପାଳ ରୂପରେ ଆସି ଭଗବାନଙ୍କ ଲୀଳାରେ ସାମିଲ ହେଉଛନ୍ତି, ଦେବତାମାନେ ମଧ୍ୟ ଆସିଯାଉଛନ୍ତି ଗୋପାଳ ରୂପରେ। ଦେବା ଗୋପାଳ ରୂପିଣୌ ଇଡ଼ିରେ କୃଷ୍ଣ ରାମ ଉଚ୍ଚ, ତେଣୁ ଏଇଭଳି ଭାବରେ ଯେତେବେଳେ ରାମକୃଷ୍ଣ ନୃତ୍ୟ କରୁଛନ୍ତି, ଏମାନେ ସବୁ ତାଙ୍କୁ ପ୍ରଶଂସା କରୁଛନ୍ତି, ଉପାସନା କରୁଛନ୍ତି। କୃଷ୍ଣ ରାମ ଉଚ୍ଚ, କୃଷ୍ଣଙ୍କୁ ଏବଂ ରାମଙ୍କୁ ଦୁଇ ଜଣଙ୍କୁ, ନଟା ଇବ ନଟଂ ରୂପ, ଯେଭଳି ଗୋଟେ ନଟ ଗୋଟେ ନୃତ୍ୟ କ'ଣ ନଟ କହିଲେ କ'ଣ କୁହାଯାଉଛି, ନଟ ହେଉଛନ୍ତି ନର୍ତ୍ତକ, ନର୍ତ୍ତକ ଜଣେ ଅନ୍ୟ ନର୍ତ୍ତକର ନୃତ୍ୟକୁ ପ୍ରଶଂସା କରେ, ସେହିଭଳି ଭାବରେ ଏଠି ସବୁ ଲୋକମାନେ ପ୍ରଶଂସା କରୁଛନ୍ତି, ଏବଂ ତା ସହିତ
ଯେଉଁ ରହିଛନ୍ତି ଦେବତାମାନେ ମଧ୍ୟ ଆସି ଭଗବାନ ପ୍ରଶଂସା କରୁଛନ୍ତି, ଏତେ ସୁନ୍ଦର ନୃତ୍ୟ କରୁଛନ୍ତି ଭଗବାନଙ୍କ ନୃତ୍ୟ କିଭଳି ନ ହେଇଥିବ ସେଇଠି ଏଇଥିରୁ ଆମେ ଜାଣିବା ଭଗବାନଙ୍କର ନୃତ୍ୟ ଏଭଳି ଯେ କି ଯେଉଁ ରହିଛନ୍ତି କାଳିୟ, କାଳିୟର କଣାରେ ମଧ୍ୟ ଭଗବାନ ନୃତ୍ୟ କରିପାରନ୍ତି। ଅଖିଳ କଳା ଆଦି ଗୁରୁ ବୋଲି କୁହାଯାଇଛି, ସବୁ କଳାର ସେ ହେଉଛନ୍ତି ଗୁରୁ। କାଳିୟର କଣାରେ ମଧ୍ୟ ଭଗବାନ ନୃତ୍ୟ କରିପାରିବେ, ଯେଉଁ ଫଣା ଖାଲି ଭଗବାନ ନୃତ୍ୟ କରିବା ପାଇଁ ଫଣାକୁ ରଖିଛନ୍ତି ତା ନୁହଁ, ପ୍ରତି ଫଣା ଚାହୁଁଛି ଭଗବାନଙ୍କୁ ଦର୍ଶନ କରିବା ପାଇଁ, ହତ୍ୟା କରିବା ପାଇଁ। ଭୀଷଣ ଶରୀର ରହିଛି ତାର, ଏବଂ ସେ ଫଣାରେ ଭଗବାନ ନୃତ୍ୟ କରୁଛନ୍ତି। ସବୁ ତାଳ ଲୟ ସବୁ ଛନ୍ଦ ଇତ୍ୟାଦି ସବୁ ଯେଉଁ ରହିଛି ସେ ଅନୁସାରେ ନୃତ୍ୟ ଚାଲିଛି। ଇଏ ଭଗବାନଙ୍କର ଅଦ୍ଭୁତ ନୃତ୍ୟ। ତେଣୁ ଆଉ ଯେଉଁ ଠିକ୍ ପରିବେଶରେ ଯଦି ନୃତ୍ୟ କରିବେ କ'ଣ କହିବା, ଆଉ ଭଗବାନ ପାଇଁ କିଛି ଅସୁବିଧା ନାହିଁ। ଏଡ଼ିଏରେ କୃଷ୍ଣ ରାମ ହେଉଛି ନଟା, ଇଭ ନଟଙ୍କ ରୂପ ଜଣେ କ'ଣ ନର୍ତ୍ତକ, ଆମେ ଜଣେ ନର୍ତ୍ତକକୁ ଯେଉଁଭଳି ଭାବେ ପ୍ରଶଂସା କରେ ସେଇଭଳି ଭାବରେ ସବୁ ପ୍ରଶଂସା କରୁଛନ୍ତି କୃଷ୍ଣ ରାମ ହଉ, ଭଗବାନ କୃଷ୍ଣଙ୍କୁ ଏବଂ ରାମଙ୍କୁ ବଳରାମଙ୍କୁ ପ୍ରଶଂସା କରୁଛନ୍ତି। ଏଇ ଶ୍ଳୋକ ଭାଷାରେ କୁହାଯାଉଛି କିଭଳି ପ୍ରଶଂସା କରୁଛନ୍ତି ନା, ସାଧୁ ସାଧୁ ଏଇଭଳି ଭାବେ ପ୍ରଶଂସା କରୁଛନ୍ତି। ପ୍ରତିଚ୍ଛନ୍ନା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଓହୋ ଏଠି ମୁଁ ଛାଡ଼ିଦେଲି ଗୋଟେ ଶ୍ଳୋକ ହେଲା ନା, ଦଶ ନମ୍ବର ଶ୍ଳୋକଟା ଛାଡ଼ିଦେଇଛି। ଏଇଭଳି ଭାବରେ ଯେତେବେଳେ ନନୃତୁ ଯୁଦ୍ଧ ଯବୁ ନୃତ୍ୟ କରୁଛନ୍ତି, ଯୁଦ୍ଧ କରୁଛନ୍ତି ଏବଂ ଗାନ କରୁଛନ୍ତି, ତା ଦେହରେ ଶଙ୍ଖବାଦ୍ୟ ମଧ୍ୟ ରହିଛି। କେମିତି ଶଙ୍ଖ ବାଜେଇଲେ, ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୀଉ କି ମହାରାଜ କି ଜୟ, ସେଠି କେମିତି ଶଙ୍ଖ ବାଜିବ, ଏଠି ସିନା ଶଙ୍ଖ ରାଜ୍ୟକୁ ବାଜିଲା, ସେଠି କେମିତି ବାଜିବ, ହାତରେ ଆମେ ପିଲାଦିନେ ବଜାଉଥିଲୁ ହାତରେ, ଏମିତି ମୁଦ୍ରା କରିକିରି ହାତରେ ବାଜିବ, ଶଙ୍ଖ ବାଜିଲା ବେଳେ ହେବ। ତେଣୁ ସେଠି ମଧ୍ୟ ସେମାନେ ସେଇଭଳି ଭାବରେ ଶଙ୍ଖ ବଜାନ୍ତି। ଶଙ୍ଖ ଆଉ ବିଭିନ୍ନ ପ୍ରକାର ଯେଉଁ ରହିଛି ଏଇ ଭଣ୍ଡା ଏସବୁ ତା'ର ଯେଉଁ ଇଏ ରହିଛି ତା ଦେହରେ ବଜେଇଲେ କ'ଣ ଗାଭୀ ଇତ୍ୟାଦି ଯେଉଁଭଳି ଭାବରେ ଶବ୍ଦ କରିବେ ହମ୍ବା ଶବ୍ଦ, ସେସବୁ ଶବ୍ଦ ଆସିବ। ଏସବୁ ବର୍ଣ୍ଣନା କରାଯାଇଛି, ଗୋଟିଏ ଗୋଟିଏ କରି ବର୍ଣ୍ଣନା କରୁଛନ୍ତି ଶ୍ରୀକଦେବ ଗୋସ୍ୱାମୀ। ଆମେ ମଧ୍ୟ ପିଲାଦିନେ ସେମିତି ବଜାଉଥିଲୁ, ହାତକୁ ଏମିତି କରିକିରି ବଜେଇଲେ ଶଙ୍ଖ ବାଜିଲା ବେଳେ ବାଜିବ। ନୃତ୍ୟ ଚାଲିଛି, ସବୁ କେତେ କ'ଣ କ୍ରୀଡ଼ା ଚାଲିଛି ଭଗବାନଙ୍କର। ରାମକୃଷ୍ଣଦୟ କୃଷ୍ଣସ୍ୟ ନୃତ୍ୟ ତ କେଚି, ଏ ଶ୍ଳୋକଟା ମୁଁ ଛାଡ଼ିଦେଇଥିଲି ଆଉ କେତେ ଅସୁବିଧା ହେଇଗଲା। କୃଷ୍ଣସ୍ୟ ନୃତ୍ୟ ତ କେଚି, କୃଷ୍ଣଙ୍କର କେତେବେଳେ କୃଷ୍ଣଙ୍କର ନୃତ୍ୟ ଚାଲିଥିଲା, କୃଷ୍ଣସ୍ୟ ନୃତ୍ୟ ତ କେଚି ଯୋଗୁ କେଚି ବାଦୟନ, ଯେତେବେଳେ ଭଗବାନ ନୃତ୍ୟ କରୁଥିଲେ ଆଉ କିଏ ଯୋଗୁ ଗୀତ ଗାନ କରୁଥିଲେ ଏବଂ କିଏ କେଚିତ୍ ବାଦୟନ କିଏ ବାଦ୍ୟ ବଜାଉଥିଲେ, ବାଦ୍ୟ ସବୁ ନେଇକି ଯାଇଥିଲେ ତା ନୁହଁ, ମୃଦଙ୍ଗ ଆଉ ଢୋଲକ ଇତ୍ୟାଦି ନେଇକି ଯାଇଥିଲେ ତା ନୁହଁ, ସେହି ପତ୍ର ଫଳ ଫୁଳ ଏସବୁ ହାକି ହାତରେ ଏମିତି କରି ବାଦ୍ୟ ବଜାଉଛନ୍ତି, ବିଭିନ୍ନ ପ୍ରକାର ସେଇଥିରେ ସବୁ ତିଆରି କରିକିରି ବସାଉଛନ୍ତି, ଆଉ ନେଇକି ଯାଇନାହାନ୍ତି ସଙ୍ଗୀତ ହେବ ସବୁ ନେଇକିରି ଯିବା କହିକି ନାହିଁ। ସବୁ ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଶରୀର କରତାଳି ଗୋଟେ ବାଦ୍ୟ, କରକୁ ବାଜିଲେ ଦୁଇଟି ହାତରେ ବାଜିଲେ ଗୋଟେ କରତାଳି ହେଲା, ଏଇ ଗୋଟେ କରତାଳ। ମହାପ୍ରଭୁ କହିଲେ ଯେ ଯେଉଁ ମହାମନ୍ତ୍ର ରହିଛି କ'ଣ, ଦଶ ପାଞ୍ଚ ମିଲି ନିଜ ଦ୍ୱାରେ ତେ ବସିଆ କୀର୍ତ୍ତନ ରହସ୍ୟ ହାତେ ତାଲି ଦିଆ। ସମସ୍ତେ ତ ଆଉ ଟପ୍ ଲେବୁଲ୍ରେ ନାହାନ୍ତି ଯେ ସବୁ ମୃଦଙ୍ଗ ଫୁଦଙ୍ଗ ହାରମୋନିୟମ୍ ଇତ୍ୟାଦି ସବୁ ରଖିକରି ବଜେଇବେ, କିଛି ନାହିଁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ହାତ ତାଳିରେ, ହାତ ତାଳିରେ କରତାଳ ହେଇଗଲା ହାତ ତାଳି, ହରି ହର ଏ ନମ କୃଷ୍ଣ ଯାଦବ ଏ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀ ମଧୁସୂଦନ। ଭଗବାନଙ୍କୁ କହିବା ପାଇଁ କେତେ ସହଜ କଳିଯୁଗରେ। ତେଣୁ କେଚିତ ଯୋଗୁଁ କେତେଜଣ ଭଗବାନ ଯେତେ ନୃତ୍ୟ କରୁଛନ୍ତି, ଆଉ କେତେଜଣ ଗୀତ ଗାନ କରୁଛନ୍ତି। କେଉଁ ଗୀତ ଗାନ କରୁଥିବେ, ମହମ୍ମଦ ରଫି ନା ଲତା ମଙ୍ଗେସ୍କର? ଭଗବାନଙ୍କ ଲୀଳା ସମ୍ବନ୍ଧୀୟ ଗୀତ କେତେ ସବୁ, ଭଗବାନ ଆ ଭିତରେ କେତେ ସବୁ ଲୀଳା କଲେଣି, ଏଇଭଳି ଭାବରେ ଗାନ କରୁଛନ୍ତି ସାଙ୍ଗ ବାଳକମାନେ। ଏବଂ କେଚିତ ବାଦୟନ, କେତେଜଣ ବାଦ୍ୟ ବଦଉଛନ୍ତି, ବାଦ୍ୟ ନେଇକି ଯାଇନଥିଲେ ବା ସେଠି ରଖା ହେଇନଥିଲା ବାଦ୍ୟ, କେଉଁଦିନ କେଉଁଠି ସବୁ ଗୋଚାରଣ ହେଉଛି। ତେଣୁ ଏଇ ପେଁ ଗାଡ଼ି ଆଉ ବେଣୁ ସିଙ୍ଘା ଆଉ ଅନ୍ୟାନ୍ୟ ସବୁ ପତ୍ର ପତ୍ର କରିକିରି ହାତରେ ତାଳି ଦେଇକିରି ଏଇଭଳି ବାଦ୍ୟ ବାଦ୍ୟ ବାଜୁଛି, ନୃତ୍ୟ ଚାଲିଛି, ଗୀତ ଚାଲିଛି, ବାଦ୍ୟ ବାଜ ଚାଲିଛି। ବେଣୁ ପାଣି ତାଳେଇ ଶୃଙ୍ଗେଇ ପ୍ରଶଂସା ଶ୍ରୋତା ପରେ, ବେଣୁ ବେଣୁ ଦ୍ୱାରା କିଏ ବଜାଉଛନ୍ତି, ଗାନ କରୁଛନ୍ତି ବା ବେଣୁ ବାଦନ କରୁଛନ୍ତି, କିନ୍ତୁ ପାଣି ପାଣି ତଳେଇ, ପାଣି ତଳେ ହାତ, ପାଣି ଇଏ ପାଣି ହାତରେ ଗୋଟେ ନାଁ ହେଉଛି ପାଣି, ଆମର ପାଣି କୁଆଡ଼େ ଗଲେ ଆଜି ନାହାନ୍ତି, ପାଣି ତଳେ ଆମର ହାତ ଦେଇକି ହାତରେ ମଧ୍ୟ ବାଦନ କରିହେବ। ଏବଂ ଶୃଙ୍ଗେଇ, ଶୃଙ୍ଗଟା ସବୁବେଳେ ପାଖରେ ଥାଏ ତାଙ୍କର, ଆମେ କହିଛେ ବେଣୁ ଶୃଙ୍ଗା ବାଡ଼ି ଏସବୁ ଧରିକି ସେମାନେ ଯାଆନ୍ତି, କେଉଁଠି କ'ଣ ସବୁ ରହେ ସବୁ ମଧ୍ୟ ବର୍ଣ୍ଣନା କରାଯାଇଛି। ସିଙ୍ଘାଟା ସବୁବେଳେ ରହିଥିବ, ଭଗବାନ ସିଙ୍ଘା ମାଧ୍ୟମରେ ଯେତେବେଳେ ମେସେଜ୍ ଦେବେ ଖବର ଦେବେ, ତେଣୁ ସିଙ୍ଘା ପ୍ରଶଂସୁ ଅଥା ଅପରେ, କେତେଜଣ ଗାନ କରୁଛନ୍ତି, କେତେବେଳେ କେତେଜଣ ଭଗବାନ ନୃତ୍ୟ କଲାବେଳେ କେତେଜଣ ଗାନ କରୁଛନ୍ତି, କେତେଜଣ ବାଦ ବଜାଉଛନ୍ତି, କିଭଳି ଭାବରେ ନା ବେଣୁ ପାଣି ତଳେଇ ଶୃଙ୍ଗେଇ, କିଏ ବେଣୁରେ ଗାନ କରୁଛନ୍ତି, କିଏ ହାତ ତାଳି ଦେଇକରି ବାଦନ କରୁଛନ୍ତି ବାଦ୍ୟ ବଜାଉଛନ୍ତି, କିଏ ଶୃଙ୍ଗା ବଜାଉଛନ୍ତି। ଏବଂ ପ୍ରଶଂସା ସୁ ଅଥା ପରେ, ଆଉ କେତେଜଣ ପ୍ରଶଂସା କରୁଛନ୍ତି ଭଗବାନ, ସାଧୁ ସାଧୁ ଏଇଟା କହିଛି, ସାଧୁ ସାଧୁ ଦେଖିକି ମୁଁ ଭାବିଲି କ'ଣ ହେଲା ଏଇଟା କାହିଁକି ରହିଗଲା, ଦେଖିଲା ବେଳେ ଶ୍ଳୋକଟି ରହିଯାଇଥିଲେ, ସାଧୁ ସାଧୁ ଏଇଭଳିଆ ପ୍ରଶଂସା କରୁଛନ୍ତି ଭଗବାନଙ୍କର, ସାଧୁ ସାଧୁ ଇତି ପ୍ରଶଂସା ପ୍ରଶଂସା ସୁ ଏଇଭଳିଆ ପ୍ରଶଂସା କରୁଛନ୍ତି, ବହୁତ ଚମତ୍କାର ବହୁତ ଉନ୍ନତ ବା ନୃତ୍ୟ ଏଇଭଳି ଭାବରେ କୃଷ୍ଣଙ୍କର ତାଙ୍କୁ ସନ୍ତୋଷ ପ୍ରଦାନ କରୁଛନ୍ତି, ତାଙ୍କର ପ୍ରଶଂସା କରୁଛନ୍ତି। ତେଣୁ ଏ ତାପର ଶ୍ଳୋକରେ କୁହାଯାଉଛି, ଗୋପଜାତି ପ୍ରତିଚ୍ଛନ୍ନା ଦେବା ଗୋପାଳ ରୂପିଣୌ ଇଡ଼ିରେ କୃଷ୍ଣ ରାମ ଉଚ୍ଚ ନଟା ଇବ ନଟଂ ରୂପ। ଏଭଳି ଯେଉଁ ଲୀଳା ଚାଲିଛି, ଦେବତାମାନେ ଆସି ପହଞ୍ଚିଗଲେ, ସେ ଲୀଳାରେ ଭାଗ ନେଲେ, ସେମାନେ ତ ସ୍ୱର୍ଗରେ ରହିକି ଦେଖୁଛନ୍ତି, କେତେଜଣ ମଧ୍ୟ ଶରୀରକୁ ବଦଳେଇ ପାରିବେ ସେମାନେ, ଭଗବାନଙ୍କୁ ଲୀଳାରେ ସାମିଲ ହେବା ପାଇଁ କେତେଜଣ ଗୋପ ରୂପରେ ଆସି ପହଞ୍ଚିକିରି, ଗୋପଜାତି ପ୍ରତିଚ୍ଛନ୍ନା ଛତମ ବେଶରେ ଦେବା ଗୋପାଳ ରୂପିଣୌ, ଦେବତାମାନେ ମଧ୍ୟ ଗୋପାଳ ରୂପରେ ଆସିକିରି ଇଡ଼ିରେ କୃଷ୍ଣ ରାମ ଉଚ୍ଚ ଭଗବାନଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି ବା ତାଙ୍କର ସ୍ତୁତି କରୁଛନ୍ତି। ନଟା ଇବ ନଟଂ ରୂପ, ଯେମିତି ଗୋଟିଏ ନଟ ଆଉ ଗୋଟିଏ ନଟର ପ୍ରଶଂସା କରନ୍ତି ସେଇଭଳି ଭାବରେ ପ୍ରଶଂସା କରୁଛନ୍ତି, ଏଭଳି ଭାବରେ ଲୀଳା ଚାଲିଛି ଭଗବାନଙ୍କର। ତେଣୁ ଏଠି କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପ୍ରତିଚ୍ଛନ୍ନା ନରବେଷେଣ ଭବ ନାରଦାଦେବ ଭକ୍ତା, ପ୍ରତିଚ୍ଛନ୍ନା ଛତମ ବେଶରେ କିଏ କିଏ ଆସୁଛନ୍ତି, ଦେବତାମାନେ କିଏ କିଏ ଆସୁଛନ୍ତି, ଭବ ଶିବଜୀ ଆସୁଛନ୍ତି, ଶିବଜୀ ଗୋଟେ ବାଳକ ରୂପରେ ଆସିଛି। ଆମେ ଶୁଣୁଥିଲେ ଯେତେବେଳେ ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜଙ୍କ ପିତା ନଭଗ, ନଭଗ ଯେତେବେଳେ ତାଙ୍କର କ'ଣ ତାଙ୍କର ଭାଇମାନେ ତାଙ୍କ ସବୁ ସମ୍ପତ୍ତିକୁ ବାଣ୍ଟି ନେଲେ ଆଉ ତାଙ୍କ ପାଇଁ କିଛି ନଥିଲା, ତେଣୁ ନଭଗ ଯେତେବେଳେ ତାଙ୍କ ପିତାଙ୍କ ପାଖକୁ ଗଲେ କହିଲେ ମୋର ଭାଇମାନେ ବା ଆପଣଙ୍କ ପୁତ୍ରମାନେ ସମ୍ପତ୍ତି ବାଣ୍ଟି ଦେଇଛନ୍ତି ଆଉ ଆପଣଙ୍କୁ ମୋର ଭାଗରେ ଦେଇଛନ୍ତି, ତେଣୁ ତାଙ୍କ ପିତା କହିଲେ ମୁଁ କ'ଣ ସମ୍ପତ୍ତି ମୋତେ ତୁମ ଭାଗରେ ଦେଇଛନ୍ତି, ତୁମକୁ ଠକିଦେଲେ ସିଏ ଚିଟିଙ୍ଗ ମେଣ୍ଟାଲିଟି ରହିଛି। ଏମିତିକି ଏତେ ଉନ୍ନତ ସ୍ତରରେ ମଧ୍ୟ ଇଖୁଆକୁ ବଂଶରେ ମଧ୍ୟ ତାଙ୍କର ସେ ବଂଶରେ ତାଙ୍କ ପୁତ୍ରମାନେ ମଧ୍ୟ ତାଙ୍କ ଭାଇକୁ ଠକିଦେବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଠକିବା ମେଣ୍ଟାଲିଟି ବଦ୍ଧ ଯିବ କ'ଣ ଯେଉଁ ରହିଛି ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠବ। ବିପ୍ରଲିପ୍ସା କହିଲେ ଠକିବା ମନୋବୃତ୍ତି, ଠକିବା ମନୋବୃତ୍ତି ସମସ୍ତ ପାଖରେ ରହିଛି, ବଦ୍ଧ ଯିବ ଠକିଦେଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା ତାଙ୍କ ପିତା କହିଲେ ଯାହା ତୁମେ ଅମୁକ ଜାଗାକୁ ଯାଅ ସେଠି ଧନ ପାଇବ, ସେଠି ସବୁ ଅଙ୍ଗିରସୀୟ ଗୋତ୍ର ବ୍ରାହ୍ମଣମାନେ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି, ବହୁତ ପ୍ରକାର ସବୁ ସ୍ୱର୍ଣ୍ଣ ଅଳଙ୍କାର ସବୁ ସେଠି ରହିଛି, ସବୁ ବ୍ୟବହାର ହେଉଛି ଯଜ୍ଞରେ, ଆଉ ସେମାନେ ଯାଇପାରୁନାହାନ୍ତି କାହିଁକି ନା ସେ ଠିକ୍ ଭାବରେ ମନ୍ତ୍ର ଉଚ୍ଚାରଣ କରିପାରୁନାହାନ୍ତି। ତୁମେ ଯଦି ଠିକ୍ ଭାବରେ ତାଙ୍କ ମନ୍ତ୍ରଟି ଉଚ୍ଚାରଣ କରେଇଦେବ ତାହେଲେ ସେମାନେ ସ୍ୱର୍ଗକୁ ଯିବେ, ଆଉ ଯାହା ସବୁ ରହିଛି ସେ ସବୁ ଦେଇଦେବେ, ତୁମକୁ ପ୍ରଦାନ କରିବେ, ତୁମ ଧନ ପ୍ରାପ୍ତ ହେଇଯିବ। ଆମେ କଥାଟି ଥରେ କହିଥିଲେ, ନବମ ସ୍କନ୍ଦ ସେ ବର୍ଣ୍ଣନା କରାଯାଇଛି। ତେଣୁ ସେ ସେ ଯେତେବେଳେ ଗଲେ ସେ ହେଲା ସେ ସବୁ ଅଳଙ୍କାର ସବୁକୁ ସବୁ ନେବା ପାଇଁ ବସିଛନ୍ତି। ସେହି ସମୟରେ ଛଦ୍ମ ବେଶରେ ଆସିଗଲେ ଶିବଜୀ କଳା ବେଶ କଳା ରୂପରେ କଳା ପୁରୁଷ ଭଳି ଜଣେ ଆସିଗଲେ କଳା ବେଶରେ, ଜାଣିପାରିଲେ ନାହିଁ ଶିବଜୀ ସିଏ। ତାପରେ ଏସବୁ କଥା କହିଲେ ଏଇଟା ହେଉଛି ମୋର ଧନ ନା, ନାହିଁ ଆଜ୍ଞା ଦେଖନ୍ତୁ ସିଏ ଯେଉଁ ଯାଉଛନ୍ତି ବ୍ରାହ୍ମଣମାନେ ସେମାନେ ମୋତେ ଦେଇକିରି ଗଲେ, ନା ନା ଏଇଟା ମୋର ଧନ, ତୁମେ ଯାଇ ତୁମ ପିତାଙ୍କୁ ପଚାର। ତେଣୁ ସେ ଏତେ ସରଳ ବ୍ୟକ୍ତି, ଦେଖନ୍ତୁ ସେହିଭଳି ବ୍ୟକ୍ତିଙ୍କର ପୁତ୍ର ଥିଲେ ଅମ୍ବରୀଶ ମହାରାଜ। ସରଳ ବ୍ୟକ୍ତି ଗଲେ, ଆଉ ଜଣେ ଯଦି ଯିବ ଧନକୁ ଛାଡ଼ିକି ଗଲେ ସେ ଧନ କ'ଣ ରହିବ, କିନ୍ତୁ ତାଙ୍କ ପିତା କହିଲେ ହଁ ସିଏ ହେଉଛନ୍ତି ଶିବ, ସବୁକିଛି ଯଜ୍ଞର ଅବଶିଷ୍ଟ ଅଂଶ ହେଉଛନ୍ତି ଶିବଙ୍କର ଭାଗରେ ଆସିବ। ତାଙ୍କର ଶ୍ୱଶୁର ତାଙ୍କୁ ଅଭିଶାପ ଦେଇଥିଲେ ଯଜ୍ଞ ଭାଗ ପ୍ରାପ୍ତ ହୋଇପାରିବେ ନାହିଁ, ବ୍ରହ୍ମା କହିଲେ ଯଜ୍ଞର ଅବଶିଷ୍ଟକୁ ସେ ପାଇବେ, ଏଇଭଳି ଭାବରେ କଥା। ତେଣୁ ସେ ଆସି କହିଲେ ସେ କଥା, ଶିବଜୀ ତାଙ୍କ ଉପରେ ପ୍ରସନ୍ନ ହେଇକରି ସେ ଧନକୁ ଦେଲେ, ତା ସହିତ ବ୍ରହ୍ମଜ୍ଞାନ ମଧ୍ୟ ଦେଲେ। ତେଣୁ ଏ ପ୍ରତିଛନ୍ନା କହିଲେ ଛଦ୍ମ ବେଶରେ ଦେବତାମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭବ ନାରଦା ଦେୟ, ଶିବଜୀ ନାରଦ ବ୍ରହ୍ମା ଆଦି ଆଦୟ ଆହୁରି ବହୁତ ରହିଛନ୍ତି, ସବୁ ଆସିଛନ୍ତି ଭଗବାନଙ୍କ ଲୀଳାରେ ସାମିଲ ହେଉଛନ୍ତି, କେତେବେଳେ ବତ୍ସା ହେଇଯାଉଛନ୍ତି। କେତେବେଳେ ଭଗବାନ ଯେତେବେଳେ ବତ୍ସାଚାରଣ କରୁଥିଲେ ଅସଂଖ୍ୟ ବୋଲି ଶବ୍ଦ ବ୍ୟବହାର କରାଯାଇଥିଲା, ସେଠି ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, କାହିଁକିନା ଦେବତାମାନେ ମଧ୍ୟ ବତ୍ସା ରୂପରେ ଆସି ପହଞ୍ଚିଯାଉଛନ୍ତି ଭଗବାନଙ୍କ ଦ୍ୱାରା ଚାରିତ ହେବା ପାଇଁ, ଏଭଳି ଭଗବାନଙ୍କ ଲୀଳା। ଗୋପାଳ ଇଡ଼ିରେ ହଁ ଏଠି କହିଦେବୁ ତତ୍ ଲୀଳା ସ୍ୱାଦ ଅର୍ଥ, ଭଗବାନଙ୍କ ଲୀଳା ନୃତ୍ୟ ଦେଖିବେ, ଗାନ ଦେଖିବେ, ସବୁ ବିଭିନ୍ନ ପ୍ରକାର କଥା କହିବେ, ଏସବୁ ଶୁଣିବେ, ସେଇଟାକୁ ଆସ୍ୱାଦନ କରିବେ। ଗୋପାଳ ରୂପିଣୀ, ଗୋପାଳ ରୂପିଣୀ ମିତି ନିତ୍ୟ ଯୋଗ, ଭଗବାନଙ୍କର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାରୁ କହୁଛନ୍ତି ଯେ ଭଗବାନ ଏଇଭଳି ଭାବରେ ଗୋପାଳ ରୂପିଣୀ ତାଙ୍କର ନିତ୍ୟ, ତାଙ୍କ ରୂପ ହେଉଛି ଏଇଟା, ଭଗବାନଙ୍କର ନିତ୍ୟ ରୂପ ହେଉଛି ଗୋପ ବେଶ। ଭଗବାନ ବିଭିନ୍ନ ପ୍ରକାର ଅବତାର ଗ୍ରହଣ କରନ୍ତି, ତାଙ୍କୁ ସ୍ୱରୂପ ରହୁଛି କ'ଣ ନା ଗୋପ ବେଶ, ବେଣୁକର ନଟବର, ଏଇଭଳି ଭାବରେ ତାଙ୍କ ନିତ୍ୟ ସ୍ୱରୂପ ସ୍ଥିତି ହେଉଛି ଏଇଭଳି ଭାବରେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ସେଇଟା। କାରଣ ଆମେ ଶୁଣୁଛେ ନା ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପ ବୃକ୍ଷ ଲକ୍ଷା ବୃତ୍ତେଇଶୁ ସୁରଭି ରବି ପାଳୟନ୍ତମ, ସୁରଭିମାନଙ୍କୁ ପାଳନ କରୁଛନ୍ତି ଗୋପାଳ, ଗୋପାଳନ କରୁଛନ୍ତି ଗୋପାଳ ହେଲେ, ଗୋଭିମାନଙ୍କୁ ପାଳନ କରୁଛନ୍ତି ଗୋପାଳ ହେଇଗଲେ। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ତାଙ୍କର ସବୁବେଳେ ନିତ୍ୟ ଏଇ ରୂପ ରହିଛି ଗୋପ ରୂପ, ଏଇଟା ହେଉଛି ଶ୍ରେଷ୍ଠ ରୂପ। ଭଗବାନଙ୍କ ଯେତେ ରୂପ ରହିଛି ଏ ଗୋପବେଶ ରୂପଟି ହେଉଛି ଶ୍ରେଷ୍ଠ ରୂପ। ରାଜ ଭଗବାନ ରଜସୁତନୟ, ମହାପ୍ରଭୁ ଏ କଥା କହିଲେ, ଭଗବାନଙ୍କ ଅନେକ ଅବତାର ସବୁ ଅଛନ୍ତି କିନ୍ତୁ ବ୍ରଜେଶତନୟ ଯେଉଁ ରହିଛନ୍ତି ସିଏ ହେଉଛନ୍ତି ଶ୍ରେଷ୍ଠ ରୂପ ଭଗବାନଙ୍କର ଗୋପ ରୂପ। ବିଷ୍ଣୁ ଚକ୍ର ଠାକୁର ମଧ୍ୟ ସେ କଥା ଭାଷାରେ କହୁଛନ୍ତି। ତେଣୁ ବାର ନମ୍ବର ଶ୍ଳୋକରେ କୁହାଯାଉଛି ଭ୍ରମଣେଇ ଲଙ୍ଘନେଇ କ୍ଷିପେଇ, ଭ୍ରମଣେଇ ଲଙ୍ଘନେଇ କ୍ଷେପେଇ ଆସ୍ଫୋଟନ ବିକର୍ଷଣେ ହି ଚିକ୍ରୀଡ଼ତୁ ନିର୍ଯୁଦ୍ଧେନ କାକପକ୍ଷ ଧରୁ କ୍ୱଚିତ୍। ଭଗବାନଙ୍କ ଲୀଳା ବର୍ତ୍ତମାନ ବର୍ଣ୍ଣନା କରାଯାଉଛି, କ୍ରୀଡ଼ା ଚାଲିଛି ଭଗବାନଙ୍କର ସାଙ୍ଗ ବାଳକମାନଙ୍କ ସହିତ। ଆଉ ଗାଭୀମାନଙ୍କୁ ହେ ହା ହୁ ହା ଏସବୁ କରୁନାହାନ୍ତି, ସେ ତାଙ୍କର ଚଢ଼ୁଛନ୍ତି, ଗାଭୀମାନେ ତାଙ୍କର ଚାଲିଛି, ୟାଙ୍କର ଆଙ୍କ ଚାଲିଛି। ଗାଭୀମାନଙ୍କର କେତେ ଆନନ୍ଦ, ଭଗବାନଙ୍କ ସହିତ ସେମାନେ ସବୁ ଅଛନ୍ତି, କେତେ ଆନନ୍ଦ ତାଙ୍କର। କୃଷ୍ଣ ତାଙ୍କର ପୁତ୍ର ହେଇକିରି, ଧେନୁ ହେଇକିରି, ଛୋଟ ଇଏ ହେଇକିରି ତାଙ୍କର ସବୁ କ୍ଷୀର ପାନ କରୁଥିଲେ, ପୁତ୍ର ରୂପରେ ସବୁ ରହିଛନ୍ତି, ବାତ୍ସଲ୍ୟ ଭାବ, ବାତ୍ସଲ୍ୟ ଭାବରେ ରହିଛନ୍ତି ତାଙ୍କର। ତେଣୁ କେତେବେଳେ ଭ୍ରମଣ ଚାଲିଛି, ଭଗବାନ କେତେବେଳେ ଭ୍ରମଣ କରୁଛନ୍ତି, କ'ଣ କିଭଳି ଭାବେ ଭ୍ରମଣ କରୁଛନ୍ତି, ଆମେ ସବୁ ପିଲାଦିନ ସବୁ ଯେଉଁ କରୁଥିଲୁ ସମସ୍ତଙ୍କର ସେଇଟା ଥିବ, ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ, କେହି ବୁଲୁଥିବେ ଆଖି ବୁଝିକିରି, ଘୁରୁଥିବେ, ଭ୍ରମଣ ହେଉଛି, ଏଭଳି ଘୁରି ଘୁରିକିରି ମୁଣ୍ଡ ଘୁରିବ, ଯେମିତି ଲାଗିବ ସ୍ୱର୍ଗ ସବୁ ଘୁରୁଛି, ସବୁ ପୃଥିବୀ ଘୁରୁଛି, ଏଭଳି ଲାଗିବ। ଏସବୁ ଏ ଦୃଷ୍ଟାନ୍ତ ମଧ୍ୟ ଦିଆଯାଏ। ତେଣୁ ଏଇଭଳି ଭାବରେ କୃଷ୍ଣ ବଳରାମ ଭ୍ରମଣ କରୁଛନ୍ତି, କେତେବେଳେ ଘୁରୁଛନ୍ତି, ଲୀଳା ଚାଲିଛି। ଛୋଟ ପିଲାମାନଙ୍କର ଏବେ ଯେଉଁ 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 ଦେଖୁଛେ, ଛୋଟ ପିଲାମାନେ ମଧ୍ୟ ସେଇଭଳି ଭାବରେ ଲୀଳା କରୁଥିଲେ, ଆମେ ଯେଉଁ ଛୋଟ ପିଲା ଅବସରରେ ଯେଉଁ କରୁଥିଲେ ସେମାନେ ମଧ୍ୟ କରୁଛନ୍ତି। ଏ ଲୀଳା ଖେଳା ଏସବୁ କିଛି ରହିଛି, ସବୁବେଳେ ପାଇଁ ରହିଛି ସେଇଟା, ଏଇଟା ଶାସ୍ତ୍ରରେ ନାହିଁ, ଯେଉଁଠି ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଲୋକମାନଙ୍କ ମଧ୍ୟରେ ଏଇଟା ପ୍ରକାଶ ରହିଛି, ଚଳିକି ଚଳିକି ଆସୁଛି, ସେମିତି ଆବମାନ କାଳରୁ ରହିଛି ସେଇଭଳି ଭାବରେ। ପିଲାମାନେ ଏଭଳି ଯୁଦ୍ଧ କେଉଁଠି କ'ଣ ପାଠରେ ବହିରେ ଲେଖା ହେଇଛି, ଏଭଳି ଖେଳିବ, ଇଏ କରିବ, ଇଏ କରିବ ନା, ସବୁ ତାଙ୍କର ରହିଛି, ସେସବୁ ସେଇଭଳି ଭାବରେ ସେମାନେ ଖେଳ ଆରମ୍ଭ କରୁଛନ୍ତି, ବିଭିନ୍ନ ପ୍ରକାର ଖେଳ। ଭ୍ରମଣ ଏହି ଶବ୍ଦର ଅର୍ଥ ବାଳକମାନେ ନିଜକୁ ଯନ୍ତ୍ର ମନେ କରି ବେଳେବେଳେ ଯେପର୍ଯ୍ୟନ୍ତ ସେମାନେ ମଥା ନ ବୁଲେଇଛି ସେତେବେଳେ ପର୍ଯ୍ୟନ୍ତ ଚକା ଘୋରି କାଟୁଥିଲେ, ଚକା ଘୋରି ଖେଳୁଥିଲେ, ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ ହେଇକିରି ଏହି ଦୁଆରେ ବୁଲୁଥିଲେ ଚକା ଘୋରି। ଖେପେଇ ଅର୍ଥ ହେଉଛି କ'ଣ, ସେମାନେ ବେଳେବେଳେ ଡିଆଁ ଡେଇଁ ଲଙ୍ଘ ନେଇ କେତେବେଳେ ଡେଉଁଥିଲେ, ବହୁତ ଉଚ୍ଚ ସ୍ଥାନରୁ ତଳକୁ ଡେଉଁଥିଲେ, ବା ଦୂର କି କେତେ ଡେଇଁପାରିବ, ଗୋଟେ ପ୍ରତିଯୋଗିତା ହେଉଥିଲା, ଯିଏ ଯେତେ ଅଧିକା ଡେଇଁବ ସେ ପୁରସ୍କାର ପାଇବ, କ'ଣ ପୁରସ୍କାର ନା ବାଂଶୁରୀ ବଇଁଶୀ ବା ଅମକ, ଏଇଭଳି ଭାବରେ ସବୁ ବିଭିନ୍ନ ପ୍ରକାର ସବୁ ପୁରସ୍କାର ତାଙ୍କର ସବୁ ଖେଳ ଚାଲିଥିବ, ପ୍ରାଇଜ୍ ଦିଆଯିବ, କିଏ ଅଧିକ ସମୟ ଘୁରିପାରିବ ତାହା ସବୁଠୁ ସେ ଯିଏ ଅଧିକା ହେବ ସେ ପାଇବ ପ୍ରାଇଜ୍, ନମ୍ବର ଫାଷ୍ଟ, ନମ୍ବର ୱାନ୍, ଇଏ ହେଲେ ସେକେଣ୍ଡ, ଇଏ ହେଲେ ଥାର୍ଡ଼, ଅନେକ ହଜାର ହଜାର ସବୁ ରହିଛନ୍ତି ଭଗବାନଙ୍କ ସାଙ୍ଗ ବାଳକମାନେ ରହିଛନ୍ତି। କୃଷ୍ଣ ସବୁବେଳେ ଫାଷ୍ଟ ହେବେ କିନ୍ତୁ ସେ ସବୁବେଳେ ହାରିଯାଆନ୍ତି, ଆମେ ଶୁଣିବା ଏ ଅଠର ଅଧ୍ୟାୟରେ ଆସିବ ନା, ଭଗବାନ ହାରିଯିବେ, ଇଏ ଭଗବାନ ଯଦି ଅଜିତ କିନ୍ତୁ ତାଙ୍କୁ ତାଙ୍କର ସାଙ୍ଗ ବାଳକମାନେ ଜିତିଯିବେ, ଏ ସୁକୁଟି ଆସିବ, ସୁକୁଟି ଅଛି ଯେ କ'ଣ ଯେଉଁ ପ୍ରଣମ୍ବ ରହିବି ସୁତ କ'ଣ ଯେଉଁ ରହିଛି, କୃଷ୍ଣ ହାରିଯିବେ, ସୁଦାମଙ୍କୁ କାନ୍ଧରେ ବସିକି ନେବେ, ଉଭାହ କୃଷ୍ଣ ଭଗବାନ ସୁଦାମାନଙ୍କ ପରାଜିତ, ପ୍ରଣମ୍ବ କ'ଣ ଭଦ୍ରସେନ ଅସ୍ତୁ ପ୍ରଣମ୍ବ ରୋହିଣୀ ସୁତ, ଏଇସବୁ ରହିଛି, ଏମାନେ ସବୁ ସବୁ ହାରିଯିବେ, ଭଗବାନ ମଧ୍ୟ ହାରିଯାଆନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କ ପାଖରେ ହାରିଯାଆନ୍ତି ଭଗବାନ। ତେଣୁ ଭଗବାନ ସହିତ ଆଉ କିଏ ନହେଲେ ଜିତିପାରିବ କି, ଭଗବାନ ଯଦି ନ ହାରିବେ ସେମାନେ ସବୁବେଳେ ନମ୍ବର ୱାନ୍ ରହିବେ। ତେଣୁ ବେଳେବେଳେ ଡେଉଁଥିଲେ, ଯିଏ ଅଧିକା ଡେଇଁବ ସିଏ ଅଧିକା ନମ୍ବର ୱାନ୍ ହେବ, ପ୍ରାଇଜ୍ ଦିଆଯିବ, ଏଇଭଳି ଭାବରେ ଚାଲିଥିଲା। ଖେପେଇ ଶବ୍ଦର ଦ୍ୱାରା କୁହାଯାଉଛି ବେଳେବେଳେ ବର୍ ବା ଟେକା ପଥର ନେଇକରି ଜୋରରେ ଫିଙ୍ଗୁଥିଲେ, ବେଳେବେଳେ ସେମାନେ ପରସ୍ପରର ବାହୁକୁ ଟାଣି ପ୍ରତ୍ୟେକ ପ୍ରତ୍ୟେକକୁ ପେଲି ଦେଉଥିଲେ, ଏଭଳି ଭାବରେ ଖେଳ ଚାଲିଛି। ଆସ୍ଫୋଟନ ଶବ୍ଦର ଅର୍ଥ ହେଉଛି ବେଳେବେଳେ ସେମାନେ ଜଣେ ଅନ୍ୟ ଜଣଙ୍କର କାନ୍ଧ ବା ପିଠିରେ ଚାପୁଡ଼ା ମାରୁଥିଲେ, ଏବଂ ବିକର୍ଷଣୀ ଶବ୍ଦ ଦ୍ୱାରା ସୂଚିତ ହେଉଛି ଯେ ଜଣେ ଅନ୍ୟ ଜଣଙ୍କୁ ଖେଳ ମଧ୍ୟରେ ଟାଣି ନେଉଥିଲେ, କବାଡ଼ି 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 କହିବି, ବିକର୍ଷଣ କବାଡ଼ି କବାଡ଼ି, ଏଇଟା ସୁବୋଧିନୀ ଟିକାରେ କହିଛନ୍ତି, କଲଭାଚାର୍ଯ୍ୟ କବାଡ଼ି କବାଡ଼ି କରି ଖେଳୁଥିଲେ ଏବଂ ଝିକି ଆଣୁଥିଲେ। ନିଯୁଦ୍ଧେନ ଶବ୍ଦର ଅର୍ଥ ହେଉଛି ମଲ୍ଲଯୁଦ୍ଧ ହେଉଥିଲା, ଏବଂ ଅନ୍ୟାନ୍ୟ ଧରଣର ବନ୍ଧୁତ୍ୱ ସୁଲଭ ଯୁଦ୍ଧ କ୍ରୀଡ଼ାର ସୂଚନା କରାଯାଉଛି। ଏହିଭଳି ଭାବରେ ଅନେକ ପ୍ରକାର କ୍ରୀଡ଼ା ଚାଲିଛି ଆଦି କରି କୁହାଯାଇଛି। ଏହିଭଳି ଭାବରେ ଆଦେଶ ବର୍ଣ୍ଣନା କରିହେବ ନାହିଁ। କାହାକ ପକ୍ଷ ଧରୁ କହିଲେ କୃଷ୍ଣ ବଳରାମ ବେଳେବେଳେ ଖେଳ ଛଳରେ ଅନ୍ୟାନ୍ୟ ଗୋପବାଳକମାନଙ୍କର କେଶଗୁଚ୍ଛକୁ ଧରି ଟାଣି ରଖୁଥିଲେ ଏଇଭଳି ଭାବରେ ସବୁ ଲୀଳା ଚାଲିଛି। ତେଣୁ ସୁଦର୍ଶନ କହୁଛନ୍ତି କାହାକ ପକ୍ଷ କହିଲେ କ'ଣ ସରି ଏଠି ଯାଉଛି ଏଠି କହୁଛି କାହାକ ପକ୍ଷ କହିଲେ କ'ଣ ନା ଚୂଡ଼ାକରଣ ସମୟରେ ଆମର ଯେଉଁ ସଂସ୍କାର ରହିଛି ଦଶବିଧ ସଂସ୍କାର ତା ଦେହରୁ ଗୋଟେ କ'ଣ ଗର୍ଭାଧାନ ସଂସ୍କାର କରି ନାମକରଣ ଇତ୍ୟାଦି ଚୂଡ଼ାଧାନ ଗୋଟେ ରହିଛି ସେହି ସମୟରେ ଚୂଡ଼ାକରଣ ସଂସ୍କାର ଯେଉଁ ରହିଛି ସେହି ସମୟରେ ଆମର ଯେଉଁ ରହିଛି ଶିକ୍ଷା ରହିଛି ସେ ଶିକ୍ଷାଟା ସମସ୍ତଙ୍କ ଶିକ୍ଷା ଥିଲା ତେଣୁ ଶିକ୍ଷା ଭିତରେ ଟାଣୁଥିଲେ କାହାକ ପକ୍ଷା କେଶ ଏଇ କେଶ ଏଇଭଳି ଭାବରେ ତାଙ୍କର ଲୀଳା ଚାଲିଛି। ତେଣୁ ତାପରେ ଶ୍ଳୋକରେ କୁହାଯାଉଛି 13 ନମ୍ବର ଶ୍ଳୋକରେ କୁହାଯାଉଛି କ୍ୱଚିତ୍ ନୃତ୍ୟସୁ ଚାନ୍ୟସୁ ଗାୟକୋ ବାଦକୋ ସ୍ୱୟଂ ସଶସ୍ତୁ ମହାରାଜ ସାଧୁ ସାଧୁ ବାଦିନ କ୍ୱଚିତ୍ ନୃତ୍ୟସୁ ଭଗବାନ ତ ନୃତ୍ୟ କରୁଛନ୍ତି ଅନ୍ୟମାନେ ମଧ୍ୟ କିଏ କେତେବେଳେ ନୃତ୍ୟ କରୁଛନ୍ତି କ୍ୱଚିତ୍ ନୃତ୍ୟସୁ ଚ ଅନ୍ୟସୁ ଭଗବାନ ନୃତ୍ୟ କରୁଛନ୍ତି ଅନ୍ୟ ସେମାନେ ଭଗବାନ ନୃତ୍ୟ କରୁଥିଲା ବେଳେ ଅନ୍ୟମାନେ କିଏ ଗୀତ ଗାନ କରୁଥିଲେ କିଏ ବାଦ୍ୟ ବଜାଉଥିଲେ କିଏ ଆଉ କ'ଣ ଗୋଟେ ହେଉଥିଲା ଯୋଗୁ ଗାନ କରୁଥିଲେ ବାଦ୍ୟ ବଜାଉଥିଲେ ବିଭିନ୍ନ ପ୍ରକାର ବାଦ୍ୟ ବଜାଉଥିଲେ ଆଉ କେତେବେଳେ ଅନ୍ୟମାନେ ଯେତେବେଳେ ନୃତ୍ୟ କରିବେ ସେତେବେଳେ କୃଷ୍ଣ ମଧ୍ୟ କୃଷ୍ଣ ବଳରାମ ସେମାନେ ମଧ୍ୟ ଗାନ କରିବେ ଯାହା ଅନ୍ୟ ସବୁ ଗାୟକୁ ବାଦକୁ ସ୍ୱୟଂ ସ୍ୱୟଂ କହିଲେ ଭଗବାନ ନିଜେ ସେମାନେ କିନ୍ତୁ ଭଗବାନ କେତେବେଳେ ଗାନ କରିବେ କେତେବେଳେ ବାଦନ କରିବେ ବିଭିନ୍ନ ପ୍ରକାର ବେଣୁ ବାଦନ ତ ରହିଛି ତାଙ୍କ ମୁଖ୍ୟ ତ ଅନ୍ୟ ସବୁ ରହିଛି ଶୃଙ୍ଗାର ଇତ୍ୟାଦି ରହିଛି ରହିଛି କର୍ତ୍ତାଳୀ ଇତ୍ୟାଦି ମାଧ୍ୟମରେ ସବୁ ବାଦନ କରୁଛନ୍ତି ବାଦ୍ୟ ବାଦନ କରୁଛନ୍ତି ସଂସଦ ମହାରାଜ ଏ ମହାରାଜ କ'ଣ କହିବା ତାଙ୍କ ଲୀଳା ଏଭଳି ଭଗବାନ ଲୀଳା ଚାଲିଛି ସଂସଦ ସେମାନେ ଭଗବାନ ମଧ୍ୟ ତାଙ୍କର ସବୁ ପ୍ରଶଂସା କରୁଛନ୍ତି ସେ କେମିତି ପ୍ରଶଂସା କରୁଛନ୍ତି ନା ସାଧୁ ସାଧୁ ବାଦିନ ସାଧୁ ସାଧୁ କହିକିରି ଏଇଭଳି ଭାବରେ ତାଙ୍କ ପ୍ରଶଂସା କରୁଛନ୍ତି ବାଦିନ ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ମହାରାଜ ଏତେ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହେଇଯାଉଛନ୍ତି ସେ ଲୀଳାକୁ ବର୍ଣ୍ଣନା କରିକିରି ମହାରାଜ ଶବ୍ଦରେ ହେ ରାଜନ୍ ରାଜବର୍ଗ ମଧ୍ୟ ଶ୍ରୀକୃଷ୍ଣ ଭକ୍ତି ବିଶେଷଣ ପରମ ଶ୍ରେଷ୍ଠ ମହାରାଜ ଅନେକ ରାଜା ଅଛନ୍ତି କିନ୍ତୁ ଭଗବାନଙ୍କର ଭକ୍ତିରେ ଭକ୍ତି ବିଶେଷଣ ପରମ ଶ୍ରେଷ୍ଠ ଭଗବାନଙ୍କ ମାଆଙ୍କର ଗର୍ଭରେ ଥିଲାବେଳେ ଭଗବାନ ତାଙ୍କୁ ରକ୍ଷା କରିଥିଲେ ସେବେଠୁ ସେ ଦେଖୁଥିଲେ ସମସ୍ତଙ୍କୁ ପରୀକ୍ଷିତ ତାଙ୍କ ନାମ ହେଲା ପରୀକ୍ଷିତ ଯାହାକୁ ଦେଖୁଥିଲେ ଚିନ୍ତା କରୁଥିଲେ ସେହି ପୁରୁଷ କି ଯିଏ ମୋତେ ରକ୍ଷା କରିଥିଲେ ମାଆଙ୍କ ଗର୍ଭରେ ଏଇଭଳି ଭାବରେ ରକ୍ଷଣ କରୁଥିବାରୁ ତାଙ୍କ ନାମ ହେଲା ପରୀକ୍ଷିତ ନାମକରଣ ସମୟରେ ଏଇଭଳି ଭାବରେ ଦିଆଯାଇଥିଲା ଏସବୁ ଦଶମ ସ୍କନ୍ଦ ଅଷ୍ଟମ ଏଇଟା ପ୍ରଥମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ନାମକରଣ ଦଶମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ପରୀକ୍ଷିତ ମହାରାଜଙ୍କ ନାମକରଣ ପ୍ରଥମ ସ୍କନ୍ଦ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିଷ୍ଣୁ ରାହତ ଭଗବାନ ତାଙ୍କୁ ରକ୍ଷା କରିଥିଲେ ବିଷ୍ଣୁ ରାହତ ତାପରେ ପରୀକ୍ଷିତ କାହିଁକିନା ସମସ୍ତଙ୍କୁ ଯାହାକୁ ଦେଖୁଥିଲେ ଛୋଟ ପିଲା ଅବସ୍ଥାରେ ଛୋଟ ପିଲାରେ ସେମିତି ଏଭଳି ଦେଖୁଥିଲେ ସେମାନେ ତାଙ୍କୁ ଆଣିଲେ ଇଏ ପରୀକ୍ଷିତ ତାଙ୍କ ନାମ ହେଉ ପରୀକ୍ଷିତ କାରଣ ସମସ୍ତଙ୍କୁ ଇକ୍ଷଣ କରୁଛନ୍ତି ତାଙ୍କର ଭାବ ହେଉଛି ସେ ବ୍ୟକ୍ତି କିଏ ଯାହାକୁ ମୁଁ ଦେଖିଥିଲି ମାଆଙ୍କ ଗର୍ଭରେ ସେ ବ୍ୟକ୍ତି କିଏ ଏଇଭଳି ଭାବରେ ଇକ୍ଷଣ କରୁଥିବାରୁ ତାଙ୍କ ନାମ ହେଲା ପରୀକ୍ଷିତ ତେଣୁ ଏଠି ଯେଉଁ ରହିଛି ସଂସଦ ମହାରାଜ ସାଧୁ ସାଧ ସନାତନ ଗୋସ୍ୱାମୀ ଅଥ ପରମ ଅଦ୍ଭୁତ ତସ୍ୟ ଦୃଶନ ଭକ୍ତ ବାତ୍ସଲ୍ୟ ଭକ୍ତ ବାତ୍ସଲ୍ୟ ଭଗବାନ ଏବଂ ଶ୍ରୋତୁ ମହରତି ତେଣୁ ଭଗବାନଙ୍କର ଯେଉଁ ସବୁ କ୍ରୀଡ଼ା ଚାଲିଛି ପରମ ଅଦ୍ଭୁତ ତସ୍ୟ ଦୃଶ୍ୟ ତାଙ୍କର ଯେଉଁ ଅଦ୍ଭୁତ କ୍ରୀଡ଼ା ସବୁ କରୁଛନ୍ତି ଭକ୍ତ ବାତ୍ସଲ୍ୟ ଇତ୍ୟାଦି ସବୁ ରହିଛି ଭଗବାନଙ୍କର ଭଗବାନ ଏବଂ ଶ୍ରୋତୁ ମହରତି ତମେ ପ୍ରକୃତି ତମେ ହିଁ ଭଗବାନ ଦେବ ତମେ ହିଁ ପ୍ରକୃତରେ ଉପଯୁକ୍ତ ବ୍ୟକ୍ତି ସେଟା ଶୁଣିବା ପାଇଁ ଏ ଲୀଳାକୁ ଲୀଳାକୁ ଶୁଣିବା ପାଇଁ ମଧ୍ୟ ରହିଛି ଯୋଗ୍ୟତା ରହିଛି, କିଏ ଶୁଣିପାରିବେ? ଏଇ ସନାତନ ଗୋସ୍ୱାମୀ କଥା କହୁଛନ୍ତି, ତମେ ହିଁ ଶୁଣିବା ପାଇଁ ଭବାନ ହେବ। ଯଦିଓ ସେଠି 60,000 ମୁନି ଋଷିମାନେ ରହିଛନ୍ତି, କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ହେ ମହାରାଜ, ତାଙ୍କର ଭାବ ହେଉଛି କ'ଣ ନା, ଭବାନ ହେବ ଶ୍ରୁତୁ ମହାରଥୀ, ତମେ ଆପଣ ହିଁ କେବଳ ଏଇଟାକୁ ଶୁଣିବା ପାଇଁ ଯୋଗ୍ୟ, ଆଉ କେହି ନୁହନ୍ତି, ଅନ୍ୟମାନେ କିଏ ଶୁଣିବା ପାଇଁ ଯୋଗ୍ୟ ନୁହନ୍ତି। ଏଇ ଅର୍ଥ ଏଇ ଭାବରେ କହୁଛନ୍ତି ମହାରାଜ, ଭଗବାନ କଥା ଶୁଣିବା ପାଇଁ ମଧ୍ୟ ଯୋଗ୍ୟତା ଦରକାର, ନହେଲେ ଏ କାନରେ ପଶି ସେ କାନରେ ବାହାରିଯିବ, କଥା କାନରେ ପଶିବ ନାହିଁ, ମନ କୁଆଡ଼େ କୁଆଡ଼େ ବୁଲୁଥିବ। କିନ୍ତୁ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, ଏବଂ 7 ଦିନ 7 ରାତିରେ ଶ୍ରବଣ କରୁଛନ୍ତି, ଏବଂ ଯେତେବେଳେ ସୁଖଦେବ ଗୋସ୍ୱାମୀ ମଝିରେ ମଝିରେ ଟିକେ ପରୀକ୍ଷା କରୁଛନ୍ତି ପରୀକ୍ଷିତକୁ, ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କଲେ ନାହିଁ, 2-4 ଶ୍ଳୋକରେ ବର୍ଣ୍ଣନା କରିଦେଲେ, 9ମ ସ୍କନ୍ଧ 24 ଅଧ୍ୟାୟରେ ଯେତେବେଳେ ବର୍ଣ୍ଣନା କରିଦେଲେ, ପରୀକ୍ଷିତ ମହାରାଜ କହୁଛନ୍ତି, ପ୍ରଭୁ ସେହି ଆପଣ ଯେଉଁ ବର୍ଣ୍ଣନା କଲେ ସୋମବଂଶ ଏବଂ ସୂର୍ଯ୍ୟବଂଶ ବର୍ଣ୍ଣନା କଲେ, ଆଉ ସୋମବଂଶକୁ ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ? ଭଗବାନ କୃଷ୍ଣଙ୍କର ଲୀଳାକୁ ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ? ତମ ବିବାଦ ଦେ ପିବନ୍ତମ ତନ୍ମୁଖାମୁଜମ ଚିଉତମ ହରି କଥା ଅନୁତମ। ସୁଖଦେବ ଗୋସ୍ୱାମୀ କାହିଁକି ବିସ୍ତାର ଭାବରେ ବର୍ଣ୍ଣନା କରୁନଥିଲେ ନା, 4 ଦିନ ହେଇଗଲାଣି 5ମ ଦିନର କଥା, ତେଣୁ ଭଗବାନଙ୍କ ଲୀଳାକୁ ଆଉ ବିସ୍ତାର ଭାବରେ ବର୍ଣ୍ଣନା ନ କରିକିରି ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ତେଣୁ ସୁଖଦେବ ଗୋସ୍ୱାମୀଙ୍କର ଭାବ ହେଉଛି, ପରୀକ୍ଷିତ ଟିକେ ବିଶ୍ରାମ ନିଅ, ଟିକେ କିଛି ଜଳ ନିଅ, ଟିକେ ଖାଦ୍ୟ ନିଅ, ତାପରେ ଆମେ କହିବା ନହେଲେ। ନା ପ୍ରଭୁ, ନୈଶାହତି ଦୁଃସାହା, ଏ ଯେଉଁ କ୍ଷୁଧା ହେଉଛି ବହୁତ ସହିବାଟା ବହୁତ କଷ୍ଟ, ଦୁଃସାହା କେହି ସହି କରିପାରିବେ ନାହିଁ, 5 ହେଇଗଲାଣି ମାନେ ଆମେ ରହିପାରିବା ନାହିଁ, 9 ପ୍ରସାଦ ପାଇଥିଲେ, 5 ହେଇଗଲା ଆମେ ରହିପାରିବା ନାହିଁ, ଦୁଃସାହା କ୍ଷୁଧା କ୍ଷୁଧା ଚକ୍ତମ ବାଦ ଅତେ, ଜଳ ଗ୍ରହଣ ନ କରି ମଧ୍ୟ ତାଙ୍କୁ ବାଧା ଆସୁନାହିଁ, କାହିଁକି ନା ପିବନ୍ତମ ତୁମ ମୁଖାମ୍ବୁଜମ, ସେ କହିଲେନି ଶୁଣନ୍ତମ ବୋଲି କହିଲେ ନାହିଁ, ମୁଁ ତମ ଆପଣଙ୍କ ମୁଖ ପଦ୍ମରୁ ଭଗବାନ କଥା ଶୁଣୁଛି କହିଲେ ନାହିଁ, ସେ କହିଲେ ଆପଣଙ୍କ ମୁଖ ପଦ୍ମରୁ ଆପଣ କଥା ପାହାଣ କରୁଛି, ପିବନ୍ତମ ତୁମ ମୁଖାମ୍ବୁଜମ ଚିଉତମ ହରି କଥା ଅମୃତମ, ଏଇ କଥା ଇଏ ହେଉଛି ଅମୃତ, ଯେହେତୁ ଭଗବାନଙ୍କର କଥା ଅମୃତ, ତମ କଥା ଅମୃତମ, ଇଏ ପାହାଣ କରୁଥିଲେ, ତେଣୁ ଯୋଗ୍ୟତା ଦରକାର, ନହେଲେ ସମସ୍ତେ ପାନ କରିପାରିବେ ନାହିଁ। ଶ୍ରବଣରେ ବିଭିନ୍ନ ଭେଦ ରହିଛି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମ୍ୟରେ, ଯେତେବେଳେ ଗୋକର୍ଣ୍ଣ ଭାଗବତ କଥା କହୁଥିଲେ ସେହି ସମୟରେ ଧୁନ୍ଧୁକାରି ଶୁଣୁଥିଲେ, ଏବଂ ସେଠି ତାଙ୍କର ଗ୍ରାମରେ ସମସ୍ତେ ଶୁଣୁଥିଲେ, କିନ୍ତୁ ସରିଗଲା ପରେ 7 ଦିନର କଥା ସରିଗଲା ପରେ ଗୋଟେ ବିମାନ ଆସିଲା ଧୁନ୍ଧୁକାରି, ପ୍ରତିଦିନ କଥା ସରିଲା ପରେ 7 ଗଣ୍ଠି ଥିବା ବଂଶ ସେଠି ରଖାହେଇଥିଲେ, ତା ଦେହରେ ସେ ରହିଥିଲେ ଧୁନ୍ଧୁକାରି, ଏତେ ପାପ କରିଥିଲେ, ତାଙ୍କର ଭାଇ ଗୋକର୍ଣ୍ଣ, ଏସବୁ ବଡ଼ ପ୍ରସଙ୍ଗ ରହିଛି ବହୁତ କଥା, ଏଇଭଳି ଭାବରେ ତାଙ୍କୁ ଗୟାରେ ସ୍ନାନ ପିଣ୍ଡ ଦେଇଥିଲେ, କିନ୍ତୁ ସେ ଉଦ୍ଧାର ପାଇପାରିଲେ ନାହିଁ। ଏ ଭାଗବତ ଯେତେବେଳେ କୁହାଗଲା ପ୍ରତିଦିନ କଥା ସରିଲା ପରେ ଗୋଟିଏ ଗୋଟିଏ ବାଉଁଶରେ ଗଣ୍ଠି ଫୁଟୁଥିଲା, ଏଇଭଳି ଭାବରେ 7 ଦିନରେ କଥା ସରିଲା ପରେ 7 ଗଣ୍ଠି ଫୁଟିଗଲା, ସେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହୋଇଗଲା, ଏବଂ ବିମାନ ଗୋଟେ ଆସିଲା, ବୈକୁଣ୍ଠରେ ଗୋଟେ ସ୍ୱର୍ଣ୍ଣ ବିମାନ ଆସିଲା, ସ୍ୱର୍ଣ୍ଣ ବିମାନରେ ବସି ଚାଲିଗଲେ ଭଗବତ ଧାମକୁ। ତେଣୁ ଗୋକର୍ଣ୍ଣ ପଚାରିଲେ, ଏଠି ଅନ୍ୟମାନେ ସବୁ ଅଛନ୍ତି, ଏତେ ଅଛନ୍ତି, ଆପଣ ଜଣକୁ କାହିଁ ନେଲେ? ନା ସମସ୍ତେ ଠିକ୍ ଭାବରେ ଶୁଣିନାହାନ୍ତି, ଶ୍ରବଣର ବିଭେଦରେ ଫଳର ମଧ୍ୟ ଭେଦ ରହିଛି। ତେଣୁ ଇଏ ପରୀକ୍ଷିତ ମହାରାଜ ସେ କହିଲେ, ତମେବ ପରମ ଭବାନ ଏବ ଶ୍ରୁତୁ ମହାରଥି, ଆପଣ କେବଳ ଆଉ କେହି ନୁହନ୍ତି, ତାର ଅର୍ଥ ହେଉଛି ଆଉ କେହି ନୁହନ୍ତି, ଶୁଣିବା ପାଇଁ ଏତେ ଯୋଗ୍ୟ ନୁହନ୍ତି, ଯଦିଓ ସେଠି ସବୁ ରହିଛନ୍ତି ଅଦ୍ଭୁତ ମାନେ ଶ୍ରେଷ୍ଠ ସବୁ ଭକ୍ତମାନେ ଅଛନ୍ତି, ନାରଦ ରହିଛନ୍ତି, ସୁଖଦେବ ଗୋସ୍ୱାମୀ ରହିଛନ୍ତି, ଆଉ ପରଶୁରାମ ଇତ୍ୟାଦି ବହୁତ କ'ଣ ଯେଉଁଛନ୍ତି, ରାଜର୍ଷି ଦେବର୍ଷି ବ୍ରହ୍ମର୍ଷି ଇତ୍ୟାଦି ବହୁତ 60,000 ମୁନି ଋଷିମାନେ ତାଙ୍କ ଶିଷ୍ୟମାନଙ୍କ ସହିତ ରହିଛନ୍ତି, କିନ୍ତୁ ଏଭଳି କହିବାଟା କେତେ ଦୂର ସମୀଚୀନ, ଯାହା ସନାତନ ଗୋସ୍ୱାମୀ କହୁଛନ୍ତି ଆମେ କହୁନାହିଁ, ଆମେ କହିଲେ ଆମର ତ୍ରୁଟି ହେଇପାରେ। ସନାତନ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀଙ୍କର ଭାବକୁ ପ୍ରକାଶ କରୁଛନ୍ତି। ଭାବାମେବ ଏବ ଶବ୍ଦରେ ଅନ୍ୟମାନେ କେହି ନୁହନ୍ତି, ଆପଣ ହିଁ କେବଳ। ଭାବାମେବ ଶବ୍ଦର ଅର୍ଥ ହେଉଛି ଏଇଟା। ଯାହା ହେଉ, ପରୀକ୍ଷିତ ମହାରାଜଙ୍କର ଭାବକୁ ଦେଖିକିରି ସୁଖଦେବ ଗୋସ୍ୱାମୀଙ୍କର ଏଇ ଭାବନା ଆସିଲା, ଏଇ ଭାବନାରେ କହୁଛନ୍ତି ସିଏ। ତେଣୁ ଆମର ସମୟ ହେଇଗଲା, ଆଉ କ'ଣ କରିବା, ଆମ କଥା ବିଶ୍ରାମ ଦେବା। ଭାବୁଥିଲି ବହୁତ କଥା ହେବ ବୋଲି, ଏଠି କେତେ କ'ଣ କଥା ହେଇଥାନ୍ତା, କିନ୍ତୁ ଆଉ କିଛି ହେଇପାରୁନାହିଁ। ଆମର ସମୟ ହେଇଗଲା, ଆମ କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରଭକୁନ୍ଦ କି, ସାଇ ଗୋ ପ୍ରମାନନ୍ଦ। ଜୟ ଜଗନ୍ନାଥ।